వాసుదేవాయ. శ్రీమద్భాగవతం దశమ స్కంద 47 అధ్యాయ శ్లోక అణసృష్టి నాయని అణస్తు కృష్ణాయ ప్రణిపత్యాః భక్త్యుద్రేకం వ్రజౌకసాం వాసుదేవాయ రామాయ రాజ్ఞే చోపాయనాన్యదాత్ కృష్ణాయ ప్రణిపత్యాః భక్త్యుద్రేకం వ్రజౌకసాం వసుదేవాయ రామాయ రాజ్ఞే చోపాయనాని అదాత్ కృష్ణాయ ప్రణిపత్యాః భక్త్యుద్రేకం వ్రజౌకసాం వసుదేవాయ రామాయ రాజ్ఞే చోపాయనాన్యదాత్. శ్రీ శ్రీ గౌరనిధాయ శ్రీ శ్రీకృష్ణ బలరాం శ్రీ శ్రీ జగన్నాథ్ బలదేవ్ సుభద్ర మహారాణి శ్రీ శ్రీ రాధాకృష్ణచంద్ర శ్రీ శ్రీ లక్ష్మీ నృసింహదేవ్ శ్రీ శ్రీ సీతారామ రకుణ హనుమాన్ జుగల్ పాద పద్మరం పణత్రివేదన్ గరి అజిరో పవిత్రతిథి గుండిచ నవ నవదిన జాత్ర మహాప్రముఖర జగన్నాథంకర ఆడప మండప లీలా చలి బృందావన లీలా. ତେଣୁ ସେଇ ଆଜି ହେଉଛି ଦ୍ୱିତୀୟ ଦିବସ. ଦ୍ୱିତୀୟ ଦିବସରେ ଆଜି ଆମେ ସେଇ ବୃନ୍ଦାବନ ଲୀଳାକୁ ବର୍ତ୍ତମାନ କହୁଛେ. ଇଏ ଆମର ଉଦ୍ଧବ ବର୍ତ୍ତମାନ ନନ୍ଦଗ୍ରାମରୁ ଯାଉଛନ୍ତି ମଥୁରାକୁ. ତେଣୁ ମଥୁରାରେ ପହଞ୍ଚିଗଲେ, କାଲି ଆମର ରଥ ପହଞ୍ଚିଗଲେ, କିନ୍ତୁ ଭଗବାନ ଯାଇନାହାନ୍ତି ଭିତରକୁ, କିନ୍ତୁ ଇଏ ରଥରେ ଉଦ୍ଧବ ଯେଉଁ ଯାଇଥିଲେ ଗତକାଲି ଆମେ ଆଲୋଚନା କରିଥିଲେ, ବର୍ତ୍ତମାନ ଉଦ୍ଧବ ଆସି ପହଞ୍ଚିଗଲେ. ପାଖାପାଖି 50 କିଲୋମିଟର ବୋଲି କୁହାଯାଏ ନନ୍ଦଗ୍ରାମରୁ ମଥୁରା. ତେଣୁ ଇଏ ଯେଉଁ ଆସି ପହଞ୍ଚିଗଲେ ମଥୁରାରେ, ବାଟରେ ବ୍ରଜଭୂମିରେ ଖାଲି ଲୁଟିଲେ. ଆମେ କୁହାଯାଏ ବକ୍ରୁର ଯେତେବେଳେ ବ୍ରଜଭୂମିକୁ ଆସିଲେ ସେ ସମୟରେ ଲୁଟିଲେ, କିନ୍ତୁ ଉଦ୍ଧବ ବ୍ରଜଭୂମିରୁ ଯେତେବେଳେ ବିଦାୟ ନେଲେ ସେତେବେଳେ ବ୍ରଜଧୂଳିରେ ଲୁଟିଥିଲେ. ଗୋପୀମାନଙ୍କ ପାଦଧୂଳି କାମନା କରିଛନ୍ତି, 5 ଶ୍ଳୋକରେ ଗୋପୀମାନଙ୍କୁ ବନ୍ଦନା କରିଛନ୍ତି. ତେଣୁ ଗୋପୀମାନଙ୍କର ପାଦଧୂଳି ଭଗବାନ ପ୍ରାର୍ଥନା କରିଛନ୍ତି. ଭଗବାନ କେମିତି ମୁଁ ଜାଣେ ଆଶାମ ହୋ ଚରଣରେଣ ଦୁଷାଙ୍ଗ ହଂସ୍ୟାମ ବୃନ୍ଦାବନେ କିମ୍ବି ଗୁଣମଲତୌଷଧୀନାମ ଯାଦୁ ତେଜୁ ସୁଜନା ଆର୍ଯ୍ୟ ପଥଙ୍କ ହିତ୍ୱା ଭେଜୁ ମୁକୁନ୍ଦ ପଦଭୀର ସୁଧୀଭୀର ବିମୁଜ୍ଞା. ଗୋଟେ ବୃନ୍ଦାବନରେ ଗୁଳ୍ମ ମନରେ ଲତା ନହେଲେ ଔଷଧି ଏଇଭଳି ଭାବରେ ହେବା ପାଇଁ ସେ କାମନା କରିଥିଲେ. ତେଣୁ ବ୍ରଜବାସୀମାନଙ୍କର ଯେଉଁ ରହିଛି ପ୍ରେମ, ସେ ପ୍ରେମକୁ ଚିନ୍ତା କରି କରି ସେ ବାଲିରେ ଲୁଟି ଯାଉଥିଲେ ବ୍ରଜବାସୀମାନଙ୍କ ପ୍ରେମ. ତେଣୁ ବର୍ତ୍ତମାନ ପହଞ୍ଚିଗଲେ ମଥୁରାରେ ପହଞ୍ଚିଗଲେ. ମଥୁରା ରାଜଧାନୀ କ'ଣ ଯାଦବମାନଙ୍କର ସ୍ଥାନ ମଥୁରା ମଧୁପୁରୀ ବୋଲି କୁହାଯାଏ. ମଥୁରା ପୁରୀ ମଧୁପୁରୀ ବରା ଆମେ ଗତକାଲି କହିଥିଲେ, ଯେତେ ପୁରୀ ଅଛନ୍ତି ଶ୍ରେଷ୍ଠ ପୁରୀ ହେଉଛି ମଥୁରା ପୁରୀ. ଜଗନ୍ନାଥରେ ସବୁ ପୁରୀ ରହିଛି, ମଥୁରା ପୁରୀ ରହିଛି, ବୃନ୍ଦାବନ ପୁରୀ ରହି ବୃନ୍ଦାବନ ପୁରୀ ନୁହଁ, ବୃନ୍ଦାବନ ହେଉଛି ଗ୍ରାମ ବନ, ସିଏ ଗ୍ରାମ ବି ନୁହଁ ବନ. 3 ସ୍ଥାନ ରହିଛି. ଭାଗବତମ 21 ଅଧ୍ୟାୟରେ ବର୍ଣ୍ଣନା କରାଯାଇଛି 3 ସ୍ଥାନ. କ'ଣ କ'ଣ? ଗୋଟେ ହେଉଛି ଗ୍ରାମସୁ ବନସ୍ତୁ ସାତ୍ୱିକ ବାସ, ବନଟା ହେଉଛି ସାତ୍ୱିକର ସ୍ଥାନ, ସାତ୍ୱିକ ଗୁଣ ତା ଉପରେ ରହିଛି, ସତ୍ୱଗୁଣ ରହିଛି ପ୍ରାଧାନ୍ୟ. ଗ୍ରାମ ରଜସ ଉଚ୍ଚତେ, ଗ୍ରାମରେ ରାଜ ରଜଗୁଣ ରହିଛି, ଏବଂ ଦ୍ୟୁତ ସଦନ ହେଉଛି କ'ଣ ନା ସେଇଟା ହେଉଛି ତମଗୁଣ. ଦ୍ୟୁତ ସଦନ ଗୁଡ଼ାକରେ ଦ୍ୟୁତ କ୍ରୀଡ଼ା ଇତ୍ୟାଦି ହେଉଛି, ଯେଉଁ ପାପର ସ୍ଥାନ ହେଉଛି ତମଗୁଣର ସ୍ଥାନ, ତମଗୁଣର ସ୍ଥାନ। କିନ୍ତୁ ଭଗବାନଙ୍କର ଯେଉଁ ମନ୍ଦିର ମନିକାତନ୍ତୁ କ'ଣ ନା ନିର୍ଗୁଣ ଭବେତ୍, ଭଗବାନଙ୍କର ଧାମ ଯେଉଁ ରହିଛି, ଭଗବାନଙ୍କର ମନ୍ଦିର ରହିଛି, ଏସବୁରେ ଗୁଣର ପ୍ରାଧାନ୍ୟ ନଥାଏ, ହେଉଛି ନିର୍ଗୁଣ। ତେଣୁ ଭଗବାନ ମଥୁରାପୁରୀରେ ଅବଶ୍ୟ ଭଗବାନ ଅବଶ୍ୟ ରହିଗଲେ ମଥୁରାପୁରୀରେ, କୃଷ୍ଣାୟ ପ୍ରଣିପାତେ ଆହ। ତେଣୁ ମଥୁରାରେ ପ୍ରବେଶ କରିକି କୃଷ୍ଣଙ୍କ ପାଖରେ ଯାଇ ପହଞ୍ଚିଗଲେ ପ୍ରଧାନମନ୍ତ୍ରୀ। ସିଏ ମଥୁରାରେ ଯେତେବେଳେ ପ୍ରବେଶ କରୁଛନ୍ତି ସମସ୍ତେ ତାଙ୍କୁ ଅଭିନନ୍ଦନ କରୁଥିବେ, ସମସ୍ତେ ପ୍ରଣାମ କରୁଥିବେ, ସମସ୍ତେ ଖୁସି ହୋଇଯାଉଥିବେ। ପ୍ରଧାନ ଉତ୍ସବ ସିଏ ଆମେ କହିଥିଲେ, ଉଦ୍ଧବ କହିଲେ ଉତ୍ସବ। ତେଣୁ ଏତେ ଦିନ ବିରହରେ 11 ମାସ କାଳ ରହିଥିଲେ, ତାଙ୍କ ବିରହରେ ମଧ୍ୟ ମଥୁରାବାସୀମାନେ ଯାଦବମାନେ ବହୁତ ଦୁଃଖିତ ହେଉଥିଲେ, ବିରହ ଯନ୍ତ୍ରଣା ଉପଭୋଗ ଭାବୁ ବିରହ ଯନ୍ତ୍ରଣା ଭୋଗ କରୁଥିଲେ। ଆଜି ତାଙ୍କୁ ଦେଖି ତାଙ୍କର ଆନନ୍ଦ ଆସିଗଲା, ଆନନ୍ଦ ଉତ୍ସବ। ଉଦ୍ଧବଙ୍କର ଗୋଟିଏ ନାମ ହେଉଛି ଉତ୍ସବ, ତାଙ୍କୁ ଦେଖିଲେ ଜଣେ ଆନନ୍ଦିତ ହେବ, ଉତ୍ସବ ସିଏ। ତେଣୁ ମଥୁରାରେ ସମସ୍ତେ ଯେତେବେଳେ ଦେଖିଲେ ଉଦ୍ଧବ ଆସିଗଲେ, ବହୁତ ଆନନ୍ଦରେ ତାଙ୍କ ସହିତ ଆନନ୍ଦିତ ହେଲେ, କିଏ କାହାକୁ ପ୍ରଣାମ କଲେ। ପ୍ରଧାନମନ୍ତ୍ରୀ ସିଏ, ଆମର ଯଦି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସିବ ବର୍ତ୍ତମାନ କେତେ କ'ଣ ଇଏ ହୋଇଯିବ। ତେଣୁ ସେହିଭଳି ଭାବରେ ମଥୁରାବାସୀମାନେ ସମସ୍ତେ ଆନନ୍ଦିତ ହେଉଛନ୍ତି, ପ୍ରଣାମ କରୁଛନ୍ତି, ସବୁ ହେଇକରି ମଥୁରାରେ ପ୍ରବେଶ କରିକିରି ରାଜଧାନୀରେ ଆସି ପ୍ରବେଶ କରିଗଲେ। ଭଗବାନଙ୍କର ଯେଉଁ ରହିଛି ଆଳୟ ମଥୁରାରେ, ସେଠିକି ଗଲେ। ତେଣୁ କୃଷ୍ଣାୟ ପ୍ରଣିପାତେ ବା ରାଜସଭା ହଉ ବା ଯାହା ବି ହଉ, ସକାଳୁ ଆସିଛନ୍ତି, ସକାଳୁ ଆସିଛନ୍ତି, ଯାହା ଯେତେବେଳେ ପହଞ୍ଚିବେ ସେହି ସମୟରେ କୃଷ୍ଣାୟ ଭଗବାନ ପାଖରେ ପହଞ୍ଚିଗଲେ, କୃଷ୍ଣଙ୍କ ପାଖରେ ପହଞ୍ଚିଗଲେ। ତେଣୁ କୃଷ୍ଣ ଅପେକ୍ଷା କରିଛନ୍ତି, ସନ୍ଦେଶ ଦେଇକି ଯାଇଛନ୍ତି, ସନ୍ଦେଶ ଦେଇ ପଠେଇଥିଲେ, କ'ଣ ହେଲା କ'ଣ ନାହିଁ ଭଗବାନ ସିଏ ସବୁକିଛି ଜାଣନ୍ତି। କିନ୍ତୁ ତାଙ୍କର ଲୀଳା, ଏ ଲୀଳାକୁ ଆନନ୍ଦ ଆଲୋଚନା କରି ଜଣେ ଆନନ୍ଦିତ ହେବ। ଆମେ କୁନ୍ତିଦେବୀଙ୍କର ସ୍ତୁତିରେ ସେଇଟା କୁହାଯାଇଛି, କୃଷ୍ଣ କୁନ୍ତିଦେବୀ ଯେଉଁ 26ଟି ଶ୍ଳୋକରେ ଭଗବାନଙ୍କର ସ୍ତୁତି ଗାନ କରିଛନ୍ତି। କୁନ୍ତିଦେବୀଙ୍କର ଇଏ ହେଉଛି ସିଦ୍ଧାନ୍ତ, ପ୍ରଥମ ସ୍କନ୍ଦ ଅଷ୍ଟମ ଅଧ୍ୟାୟରେ କୁହାଯାଇଛି, ଏଇଟା କୁନ୍ତିଦେବୀଙ୍କ ସ୍ତୁତିରେ ସେ କହିଛନ୍ତି। ଇଏ ହେଉଛି କିଏ ଭଗବାନଙ୍କର ଅବତାର ବିଷୟରେ କିଏ କେତେ କ'ଣ କହୁଛି। ଜଗନ୍ନାଥଙ୍କର ଯେଉଁ ରଥଯାତ୍ରା ଚାଲିଛି ଆମେ ଶୁଣୁଥିଲୁ କାଲି, କେତେ କିଏ କେତେ ପ୍ରକାର କହୁଛନ୍ତି, ଏମିତି ହେଇପାରେ ସେମିତି ହେଇପାରେ ସେମିତି ହେଇପାରେ। କିନ୍ତୁ ସେହିଭଳି ଭାବେ ଭଗବାନଙ୍କର ଆବିର୍ଭାବରେ ଅନେକ ଲୀଳା ରହିଛି, ଅନେକ କଥା ରହିଛି, କିନ୍ତୁ କୁନ୍ତିଦେବୀଙ୍କର ସିଦ୍ଧାନ୍ତ ହେଉଛି କ'ଣ, ସିଦ୍ଧାନ୍ତ ହେଉଛି ଯେ 8:42 ସେଇଟା କହିଛନ୍ତି, ଶୁଣନ୍ତି କ'ଣ, ଶୁଣନ୍ତି ଗାୟନ୍ତି ଗୁଣନ୍ତି ଅବିକ୍ଷଣ ସହ ସ୍ମରନ୍ତି ନନ୍ଦନ୍ତି ତବେ ହିତଂ ଜନଃ ତଏବ ପଶ୍ୟନ୍ତି ଅଚିରେଣ ତାବକଂ ଭବ ପ୍ରବାହୋ ପରମଂ ପଦାମ୍ବୁଜଂ। ଇଏ ହେଉଛି କୁନ୍ତିଦେବୀଙ୍କର ସିଦ୍ଧାନ୍ତ, ଇଏ ଜାଣନ୍ତି ଭଗବାନ ଏଇଭଳି ଭାବରେ ଆସନ୍ତି। କ'ଣ ପାଇଁ ନା ଶୁଣନ୍ତି ଭଗବାନଙ୍କ ଲୀଳା, ଶୁଣିବା ଆମେ ଶୁଣିବା ଭଗବାନଙ୍କ ଲୀଳା ଶୁଣନ୍ତି। ଯଦି କିଏ ଉନ୍ନତ ସ୍ଥିତିରେ ଅଛନ୍ତି ତାଙ୍କଠୁ ଶୁଣିବା, ଯଦି କିଏ ଶ୍ରବଣକାରୀ ଅଛନ୍ତି ତାଙ୍କୁ କହିବା ଗାୟନ୍ତି, ଆଉ କିଏ ଶ୍ରବଣକାରୀ ନାହାନ୍ତି ବା ଗାୟନ କରିବା ପାଇଁ କାହିଁ ନାହାନ୍ତି, ତେଣୁ ଗୁଣନ୍ତି, ଗୁଣୁଗୁଣ ହେବା ଗୁଣନ୍ତି ଅଭିକ୍ଷଣ ସହ ସବୁବେଳେ ପାଇଁ ଅଭିକ୍ଷଣ ସହ ସ୍ମରନ୍ତି, କେତେବେଳେ ସ୍ମରଣ କରୁଥିବେ, ଏବଂ ନନ୍ଦନ୍ତି, ନନ୍ଦନ୍ତି କହିଲେ ଯିଏ ଏହିସବୁ ଭଗବାନଙ୍କର ଗୁଣଗାନ କରୁଛନ୍ତି ବା ଶ୍ରବଣ କରୁଛନ୍ତି ତାଙ୍କୁ ତାଙ୍କ ନନ୍ଦନ୍ତି ବା ଅଭିନନ୍ଦନ କରନ୍ତି ବା ଅନୁମୋଦନ କରନ୍ତି। ତେବେ ହିତାଂ ଜନା ଭଗବାନ ଚରିତକୁ ଯେଉଁମାନେ ଏହିଭଳି ଭାବରେ ଲିପ୍ତ ରୁହନ୍ତି ସେମାନେ ତ ଏବ ପଶ୍ୟନ୍ତି, ସେ ହିଁ କେବଳ ଦେଖିପାରନ୍ତି, ଅନ୍ୟମାନେ କିଏ ଦେଖିପାରେ, ତା ଅର୍ଥ ହେଉଛି ସେଇଟା ତ ଏବ ପଶ୍ୟନ୍ତି, ଭଗବାନ ଦର୍ଶନ କରନ୍ତି ସେମାନେ ଅଚିରେଣ, କେତେବେଳେ ନା ଅଚିରେଣ, ବେଶୀ ଡେରି ନାହିଁ, ସାଙ୍ଗେ ସାଙ୍ଗେ ତାବକଂ ଭବ ପ୍ରଭାବ ଭଗବାନଙ୍କର ଆମର ଶ୍ରୀଧର ସ୍ୱାମୀ କହୁଛନ୍ତି ସର୍ବତ୍ର ଅବଧାରଣ ତହିବ ତହ ଯେଉଁମାନେ ଶୁଣନ୍ତି ସେମାନେ ଯେଉଁମାନେ ଗାନ କରନ୍ତି ସେମାନେ ଶୁଣିବେ ତହିବ ଦର୍ଶନ କରିବେ ଭଗବାନଙ୍କର ଯେଉଁମାନେ ଗୁଣୁଗୁଣୁ ହୁଅନ୍ତି ସେମାନେ ଅନ୍ୟ କେହି ନୁହନ୍ତି ଭବ ପ୍ରଭାବ ଖାଲି ଭଗବାନ ଦର୍ଶନ କରନ୍ତି ତା ନୁହଁ ତାର ଫଳ ଆଉ ଗୋଟେ ବଡ଼ ଫଳ ହେଉଛି କ'ଣ ନା ଭବ ପ୍ରଭାବ ପରମଂ ପଦାମ ଭୁଜଂ ଭଗବାନ ପାଦପଦ୍ମ ଦର୍ଶନ କରନ୍ତି ଭବ ପ୍ରଭାବ ପରମଂ ସଂସାର ସାଗରକୁ ସେ ଉତ୍ତୀର୍ଣ୍ଣ ହୋଇଯାଆନ୍ତି ଇଏ ହେଉଛି କୁନ୍ତିଦେବୀଙ୍କର ମତ ତେଣୁ କୃଷ୍ଣାୟ ପ୍ରଣିପତ୍ୟ ପ୍ରଣିପାତ କରିକି ପ୍ରଣିପାତ କହିଲେ ଭଗବତ ଗୀତାରେ ଭଗବାନ କହିଲେ ତଦ୍ବିଧି ପ୍ରଣିପାତେନ ପରିପ୍ରଶ୍ନେନ ସେବୟା ପୂର୍ଣ୍ଣ ଭାବରେ ପ୍ରକୃଷ୍ଟ ରୂପେଣ ନିପାତ ନିଜକୁ ଶରୀରକୁ ପ୍ରଦାନ କରିବା ଦଣ୍ଡବତ୍ କୁହାଯାଏ ଦଣ୍ଡ ଦଣ୍ଡ ଭଳି ଦଣ୍ଡ ଯେମିତି ଗୋଟେ ବାଡ଼ିଟେ ଅଛି ବାଡ଼ିଟାକୁ ପକାଇଦେଲେ ଛାଡ଼ିଦେଲେ ପଡ଼ିଯିବ ସେହିଭଳି ଭାବରେ ପ୍ରଣାମ ପ୍ରଣାମ କରିବା କଥା ପ୍ରଣିପାତ ଇଏ ହେଉଛି ନମସ୍କାର ବା ପ୍ରଣିପାତର ହେଉଛି ନିୟମ ହେଉଛି ଏଇଟା ଅଷ୍ଟାଙ୍ଗ ତାକୁ କୁହାଯାଏ ଅଷ୍ଟାଙ୍ଗ ପ୍ରଣିପାତ ଅଷ୍ଟାଙ୍ଗ କ'ଣ କ'ଣ ପାଦ ଜଙ୍ଘ ବକ୍ଷ ହସ୍ତ ମସ୍ତକ ଏଇ ପାଞ୍ଚ ହେଲା ଆଉ ଆଉ ତିନିଟା ଅଙ୍ଗ କ'ଣ ନା ମନ ବୁଦ୍ଧି ଏବଂ ବାକ୍ୟ ବାକ୍ୟରେ ପ୍ରଣାମ କରିବ ଓଁ କ'ଣ ଓଁ ଅଜ୍ଞାନ ତିମିରାନ୍ଧସ୍ୟ ଜ୍ଞାନାଞ୍ଜନ ଶଳାଘା ଚକ୍ଷୁରୋନ୍ମିଳିତ ଜେନ ତସ୍ମୈ ଶ୍ରୀ ଗୁରବେ ନମଃ ଏହିଭଳି ଭାବରେ ପ୍ରଣାମ କରିବା ପ୍ରଣାମ ମନ୍ତ୍ର ସବୁ ରହିଛି କୃଷ୍ଣାୟ ବାସୁଦେବା ଏସବୁ ବିଭିନ୍ନ ପ୍ରକାର ହେ କୃଷ୍ଣ କରୁଣା ସିନ୍ଧୁ ଦୀନବନ୍ଧୁ ଜଗତପତି ଗୋପୀଶ ଗୋପିକାକାନ୍ତ ରାଧାକାନ୍ତ ନମସ୍ତୁତେ ପ୍ରଣିପାତ ଲୋକମାନେ ଚାରିଜଣ ଅଛନ୍ତି ସେମାନେ ମଧ୍ୟ ପ୍ରଣିପାତ ଅଷ୍ଟାଙ୍ଗ ପ୍ରଣିପାତ ଗଣନା ସ୍ତ୍ରୀଲୋକମାନଙ୍କର ଅଷ୍ଟାଙ୍ଗ ନାହିଁ କେବଳ ଆଣ୍ଠେଇକିରି ପ୍ରଣାମ କରିବେ ସେ ସ୍ତ୍ରୀ ସ୍ତ୍ରୀଲୋକମାନେ ସେଭଳି ଭାବ କରିବେ ତେଣୁ ଏଇଟା କେତେ ଜଣ ଜାଣନ୍ତିନି ସେମାନେ ମଧ୍ୟ ଅଷ୍ଟାଙ୍ଗ ପ୍ରଣିପାତ କରିଦିଅନ୍ତି ତେଣୁ ଇଏ ଯେଉଁ ରହିଛି କୃଷ୍ଣଙ୍କୁ ଅଷ୍ଟାଙ୍ଗ ପ୍ରଣିପାତ କଲେ ପ୍ରଣିପତାୟ ପ୍ରତିଭା ପ୍ରଣିପାତ କରିକି ଆହ ଏହିଭଳି ଭାବରେ କହୁଛନ୍ତି ଉଦ୍ଧବଙ୍କର ଆଉ ପୁରା ଭାବ ଗଦଗଦ ହୋଇଯାଇଛି ତାଙ୍କର ପରିବର୍ତ୍ତନ ହୋଇଯାଇଛି ସେ ତା ପୂର୍ବରୁ ଯେଉଁଭଳି ଭାବରେ ଭଗବାନଙ୍କ ଭକ୍ତିର ଯେତିକି ଅନୁଭବ ଥିଲା ଆଜି ପୁରା ପରିବର୍ତ୍ତନ ହୋଇ ବୈପ୍ଳବିକ ପରିବର୍ତ୍ତନ ହୋଇଗଲା ଏଭଳି ଭକ୍ତିରେ ଏଭଳି ରହିଛି ସ୍ଥିତି ରହିଛି ଗୋପୀମାନଙ୍କୁ ଦେଖି ରାଧାରାଣୀଙ୍କୁ ଦେଖି ସେ ସେଟାକୁ ଅନୁଭବ କଲେ ଆଗରୁ କେବେ ଦେଖିନଥିଲେ ପ୍ରଥମ ପାଇଁ ଦେଖିଲେ ସେଭଳି ଭାବରେ ଅନୁଭବ ଆସିଲା ଏଭଳି ଭକ୍ତି ରହିଛି ତେଣୁ ପ୍ରଣିପାତ କରିକି ଆହ କହୁଛନ୍ତି କ'ଣ ଭକ୍ତି ଉଦ୍ରେକମ୍ ବ୍ରଜକୋଷା ବ୍ରଜକୋଷମାନଙ୍କର ବ୍ରଜବାସୀମାନେ ଯେତେ କ'ଣ ତିନି ଲୋକରେ ଯେତେ ଅଛନ୍ତି ବ୍ରହ୍ମା ଲକ୍ଷ୍ମୀ ଶିବ ଇତ୍ୟାଦି ଯେତେ ଅଛନ୍ତି ସମସ୍ତଙ୍କଠାରୁ ଶ୍ରେଷ୍ଠ ହେଉଛନ୍ତି ବ୍ରଜକୋଷା ବ୍ରଜରେ ଯେଉଁମାନେ ବାସ କରୁଛନ୍ତି ବ୍ରଜଗୋସାମ ବ୍ରଜଗୋସାମ ବୋଲି କୁହାଯାଏ ତାଙ୍କୁ ବ୍ରଜବାସୀମାନଙ୍କର ଯେଉଁ ଭକ୍ତି ଭକ୍ତି ଉଦ୍ରେକେଣ ଉଦ୍ରେକମ୍ ତାଙ୍କର ଯେଉଁ ଭକ୍ତିକୁ ଦେଖିଲେ ତା ପୂର୍ବରୁ ସେ ଭକ୍ତି ଯାଇ ସ୍ୱର୍ଗରେ ମଧ୍ୟ ଯାଇଥିଲେ ପାଠ ପଢ଼ୁଥିଲେ ଯାଇକିରି ତାଙ୍କ ଦେବତାମାନେ ତାଙ୍କର କ୍ଲାସମେଟ୍ ଦେବତାମାନଙ୍କ ସହିତ ମିଶିକି ପଢ଼ୁଥିଲେ ବୃହସ୍ପତି ତାଙ୍କର ଗୁରୁ ବୃହସ୍ପତି ଶିଷ୍ୟ ବୃହସ୍ପତି ସାକ୍ଷାତ ବୋଲି କୁହାଯାଇଛି କିନ୍ତୁ ଏଭଳି ଭକ୍ତି କରିବା ବସୁଦେବ ଦେବକୀ ମଥୁରାରେ ଅଛନ୍ତି ଭଗବାନ ପିତାମାତା ସେ କିନ୍ତୁ ତଥାପି ଏଭଳି ଭକ୍ତି ସେ ଦେଖିନଥିଲେ ନନ୍ଦ ଯଶୋଦାଙ୍କ ପାଖରେ ଯେଉଁଭଳି ଭାବେ ଦେଖିଲେ ଏବଂ ଗୋପୀମାନଙ୍କ ପାଖରେ ଯାହା ଦେଖିଲେ ଗୋପମାନଙ୍କ ପାଖରେ ଯାହା ଦେଖିଲେ ଏଭଳି ଭାବରେ ଦେଖିନଥିଲେ ତେଣୁ ତାଙ୍କର ଭାବ ବଦଳି ଯାଇଛି କୃଷ୍ଣଙ୍କୁ ଏଇଭଳି ଭାବରେ କହିବେ ସବୁ କଥା ସବୁ କଥା ତ ଏଠି କୁହାଯାଇ ନାହିଁ ଏତିକିରେ ଶେଷ ହୋଇଗଲା କ'ଣ କ'ଣ କହିଲେ ସବୁ ଆଚାର୍ଯ୍ୟମାନେ ଟିକାରେ ସବୁ କହିଛନ୍ତି ସେସବୁ କ'ଣ କ'ଣ କହିଲେ ଏଗାର ମାସର କଥା ଗୋଟିଏ ସମୟରେ କହିଦେବି କି ଏଗାର ମାସ କାଳ ଯେଉଁ ହେଲା କିଭଳି ଭାବରେ କିଏ କେଉଁ ଗୋପୀ କିଏ କ'ଣ କହିଲେ କ'ଣ ହେଲା କ'ଣ ନାହିଁ ସବୁ ସବୁ ଏଇଭଳି ଭାବରେ କୃଷ୍ଣ ପ୍ରଣିପାତ ଆହ୍ୟ କୃଷ୍ଣଙ୍କୁ କହିଲେ ଭକ୍ତି ଆଉ ଦେଖି ଆମ ବ୍ରଜକୋଷା ବ୍ରଜକୋଷ ବ୍ରଜବାସୀମାନଙ୍କର ଯେଉଁ ଭକ୍ତି ରହିଛି ଉଦ୍ରେକ ଉଦ୍ରେକମ୍ ଏଠି କୁହାଯାଇଛି ପ୍ରଚୁର ଭକ୍ତି ରହିଛି, ଆବୁଣ୍ଡାନ୍ସ ବୋଲି କୁହାଯାଇଛି। କେତେ ଭକ୍ତି, ରାଗ ଅନୁରାଗ ସବୁ ଭକ୍ତିର ବିଭିନ୍ନ ସ୍ତର ରହିଛି। ଭକ୍ତିର ସାମର୍ଥ୍ୟ ସୁନ୍ଦର ବର୍ଣ୍ଣନା କରାଯାଇଛି। ଯେତେବେଳେ ଜଣେ ଭକ୍ତି ମାର୍ଗରେ ଅଗ୍ରସର ହେଉଛନ୍ତି, ତା'ର ବିଭିନ୍ନ ପାହାଚ ସବୁ ରହିଛି, ବିଭିନ୍ନ ସ୍ତର ରହିଛି। କିଏ କେଉଁ ସ୍ତରର ଭକ୍ତ, ପ୍ରଥମେ ହେଲା କ'ଣ, ଭକ୍ତି ଆରମ୍ଭ ହେଉଛି କେଉଁଠୁ ନା ସାଧୁ ସଙ୍ଗରୁ। କୃଷ୍ଣ ଭକ୍ତି ଜନ୍ମମୂଳ ହଏ ସାଧୁ ସଙ୍ଗ। ଭଗବାନଙ୍କର ଭକ୍ତି କିଭଳି ହେବ ନା ସାଧୁମାନଙ୍କର ସଙ୍ଗ କଲେ, ନହେଲେ ହେବ ନାହିଁ, ଭକ୍ତି ହୋଇପାରିବ ନାହିଁ। ତେଣୁ ଆମର ଭକ୍ତିର ସାମର୍ଥ୍ୟ ସୁନ୍ଦର ବର୍ଣ୍ଣନା କରାଯାଇଛି, ଆଦୌ ଶ୍ରଦ୍ଧା ତତ ସାଧୁ ସଙ୍ଗ। ପ୍ରଥମେ ଶ୍ରଦ୍ଧା ବା ବିଶ୍ୱାସ କିଛି ରହିଛି, ବା ତାଙ୍କ ପ୍ରତି ଆଗ୍ରହ ରହିଛି, ଆନନ୍ଦ ରହିଛି, ତାଙ୍କ ପ୍ରତି ଆକର୍ଷଣ ରହିଛି, ତେଣୁ ଆମେ ସାଧୁ ସଙ୍ଗ କଲେ, ସାଧୁ ସଙ୍ଗ ତ ହେଉନାହିଁ ଆଉ ତା ଭକ୍ତିରେ କ'ଣ ଅଗ୍ରସର ହେବେ। ଏ ଭୌତିକ ଜଗତରେ ସବୁଠାରେ ଅସତ୍ ସଙ୍ଗ ରହିଛି, ଅସତ୍ ସଙ୍ଗ। ସତ୍ସଙ୍ଗ ମିଳିବା ଏତେ ସହଜ ନୁହଁ, ବହୁତ ସୁଦୁର୍ଲଭ ସତ୍ସଙ୍ଗ ମିଳିବା। ଅସତ୍ସଙ୍ଗ ଚାରିଆଡ଼େ, ଯୁଆଡ଼େ ଯିବ ଅସତ୍ସଙ୍ଗ। ସକାଳୁ ଉଠିଲେ ଟିଭି ଇଏ ସିଏ ଏସବୁ କରି ଯୁଆଡ଼େ ଯିବ ଅସତ୍ସଙ୍ଗ। ଅସତ୍ସଙ୍ଗ କହିଲେ ଭଗବାନ କଥା ନାହିଁ, ଇତର କଥା ସବୁ ଅଛି, ବହୁତ କଥା। ଭାଗବତ ଆରମ୍ଭରେ ସେ କଥା କହିଲେ ସୁଖଦେବ ଗୋସ୍ୱାମୀ, ହଜାର ହଜାର କଥା ସବୁ ରହିଛି, କିନ୍ତୁ ଅସତ୍ ଅସତ୍ସଙ୍ଗ, ଭଗବାନ କଥା ନାହିଁ। ତେଣୁ ଯେଉଁମାନେ ସତ୍ସଙ୍ଗ କଲେ, ଆଦୌ ଶ୍ରଦ୍ଧା ତଥା ସାଧୁ ସଙ୍ଗ ତ ଭଜନ କ୍ରିୟା, ସାଧୁ ସଙ୍ଗ କଲା ମାନେ ସେମାନେ ଭଗବାନଙ୍କ ଭଜନ କରିବେ, ନହେଲେ କିଏ ଭଜନ କରିବ। ହରେ କୃଷ୍ଣ 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 ହରେ ହରେ, ହରେ ରାମ 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 ହରେ ହରେ। ଭଗବାନଙ୍କୁ ଭଜନ କଲେ କ'ଣ ହେବ, ଅନର୍ଥ ନିବୃତ୍ତି। ଆମର ହୃଦୟରେ ଯେଉଁ ସବୁ ଅନର୍ଥ ରହିଛି, ଯେଉଁ ଅନର୍ଥକୁ ଦୂର କରିବା, ଇଏ ହେଉଛି ଭବ ରୋଗ, ଅନର୍ଥ ହେଉଛି ଭବ ରୋଗ। ଭଗବାନ ଅର୍ଜୁନଙ୍କୁ କହିଲେ, ତୁମେ କସ୍ମାତ୍ କୁତସ୍ଥା କସ୍ମଳ ମିଦମ୍ ବିଷମେ ସମୁପସ୍ଥିତମ୍, ତୁମର ଏସବୁ ଅନର୍ଥ କେତେବେଳେ ଆସି ପହଞ୍ଚିଗଲା ତୁମ ହୃଦୟରେ, ବିଷମ ସ୍ଥାନ ପରିସ୍ଥିତିରେ, ଯୁଦ୍ଧ ପରିସ୍ଥିତିରେ, ଯୁଦ୍ଧ ନ କରି ତୁମେ ଖେଳୁଛ ବର୍ତ୍ତମାନ, ଯୁଦ୍ଧ କରିବି ନାହିଁ କରିବି ନାହିଁ କରିବି ନାହିଁ, ଇଏ ଅନାର୍ଯ୍ୟ। ଅନାର୍ଯ୍ୟ ଭଳି କେମିତି ହେଲା ତୁମେ, ଚପ୍ଟା ହୃଦୟ ଦୌର୍ବଲ୍ୟମ, ଏ ହୃଦୟ ଦୌର୍ବଳ୍ୟ ହେଉଛି ଗୋଟେ ଅନର୍ଥ, ଚାରିପ୍ରକାର ଅନର୍ଥ ଅଛି ବୋଲି କୁହାଯାଏ। କ'ଣ କ'ଣ ନା, ଅସତ୍ତୃଷ୍ଣା, ଭୌତିକ ଜଗତ ପ୍ରତି ଯେଉଁ ଆକର୍ଷଣ ରହିଛି, ଅସତ୍ ପ୍ରତି ଆକର୍ଷଣ ରହିଛି, ଏଇଟା ଅସତ୍ତୃଷ୍ଣା ବୋଲି କୁହାଯାଏ। ମୃଗତୃଷ୍ଣା, ମୃଗତୃଷ୍ଣା ପଛରେ ଧାଇ ଧାଇକିରି ସମସ୍ତେ ମୃତ୍ୟୁବରଣ କରୁଛନ୍ତି, ପାଣି ପାଇପାରୁନାହାନ୍ତି, ଭାବୁଛନ୍ତି ଜଳ ପାଇବେ, ଜଳ ପାଇବେ, ଆନନ୍ଦ ପାଇବେ, ଭୌତିକ ଜଗତରେ ଆନନ୍ଦ ଖୋଜି ବୁଲୁଛନ୍ତି, ଆନନ୍ଦ ନାହିଁ ଏଠି। ଇଏ ଗୋଟେ ଅନର୍ଥ, ଅନର୍ଥ ଅସତ୍ତୃଷ୍ଣା। ହୃଦୟ ଦୌର୍ବଲ୍ୟ, ଭଗବାନ କହିଲେ ତୁମ ହୃଦୟ ଦୌର୍ବଲ୍ୟକୁ ତ୍ୟାଗ କର, ଇଏ ଗୋଟେ ଅନର୍ଥ। ହୃଦୟ ଦୌର୍ବଲ୍ୟ କାମ କ୍ରୋଧ ଲୋଭ ଇତ୍ୟାଦି ସବୁ ରହିଛି, ଇଏ ହୃଦୟ ଦୌର୍ବଲ୍ୟ। ଏବଂ ବିଭିନ୍ନ ପ୍ରକାର ଅପରାଧ ରହିଛି, ନାମ ଅପରାଧ, ଧାମ ଅପରାଧ, ବୈଷ୍ଣବ ଅପରାଧ, ଅନେକ ପ୍ରକାର ଅପରାଧ ରହିଛି, ସେବା ଅପରାଧ ଇତ୍ୟାଦି, ଇଏ ଗୋଟେ ଅନର୍ଥ। ଏବଂ ଆଉ ଗୋଟେ ହେଉଛି ତତ୍ତ୍ୱଭ୍ରମ, ଭଗବାନଙ୍କୁ ତତ୍ତ୍ୱରେ କେତେ ଜାଣିଛନ୍ତି, କାଲି ବହୁତ ଆଲୋଚନା ହେଲା ଜଗନ୍ନାଥ ବିଷୟରେ ଏମିତି ହେଇଛି ସେମିତି ହେଇଛି, ଗବେଷଣା ଗବେଷକମାନେ କହୁଛନ୍ତି, କିନ୍ତୁ ତତ୍ତ୍ୱରେ କେତେ ଜଣ ଜାଣନ୍ତି। ଯିଏ ତତ୍ତ୍ୱରେ ଜାଣିବ ସିଏ କ'ଣ, ଜନ୍ମ କର୍ମ ତମେ ଦିବ୍ୟମ୍ ଏବଂ ଯେ ବ୍ୟତି ତତ୍ତ୍ୱତଃ ତୁକ୍ତା ଦେହଂ ପୁନର୍ଜନ୍ମ ନୈତିମା ଏମିତି ସେ ଅର୍ଜୁନ। ତତ୍ତ୍ୱରେ ଜାଣିଲେ ଯାଇକି ସେ ଜୀବନରେ ସିଦ୍ଧି ଲାଭ କରିବ, ନହେଲେ ହେଇପାରିବ ନାହିଁ, ବୌଦ୍ଧ ଜଗତରୁ ଉଦ୍ଧାର ପାଇପାରିବ ନା, ହେଇପାରିବ ନାହିଁ। ଯାହା ହଉ, ଏଇଭଳି ଭାବରେ ଯେତେବେଳେ ଅନର୍ଥ ଦୂର ହେବ, ଭଜନ କ୍ରିୟା କଲେ, ତାପରେ ଆସିବ ନିଷ୍ଠା, ଆସିବ ନିଷ୍ଠା ହେଉଛି ପ୍ରାଥମିକ ସ୍ତର ନିଷ୍ଠା। ନିତରାଙ୍ଗ ସ୍ଥା, ଇଏ ଆଉ ସେଥିରୁ ହଲିବେ ନାହିଁ, ସେଠି ରହିବ, ନିତରାଙ୍ଗ ଭାବରେ ରହିଲେ ସେ ଭଜନରେ ତାଙ୍କର ନିଷ୍ଠା ଆସିଲା, ସେ କାର୍ଯ୍ୟ କରିବା ପାଇଁ ଆଗ୍ରହ ଆସିଲା, ନିଷ୍ଠା, ସିନ୍ସିୟର, ବହୁତ ତାକୁ ଦୃଢ଼ ଭାବରେ ସେଇଟାକୁ କାର୍ଯ୍ୟ ଅନୁଷ୍ଠାନ କରିବେ, ଭକ୍ତି ଇତ୍ୟାଦି କରିବେ ଦୃଢ଼ ଭାବରେ, ନିଷ୍ଠା। ଏଇ ନିଷ୍ଠା ସ୍ତରକୁ ନ ଆସିବା ପର୍ଯ୍ୟନ୍ତ ଜଣେ ଅଗ୍ରସର ନିଷ୍ଠା ହେଲା, ଉନ୍ନତ ସ୍ତର ହେଲା, ତାପରେ ବହୁତ କଥା ରହିଛି, ରୁଚି ଆସକ୍ତି ଭାବ ସ୍ନେହ ମାନ, ଏ ନିଷ୍ଠା ରୁଚି ଆସକ୍ତି ଭାବ, ଏହିପରି ଭାବ ସ୍ତରକୁ ଆସିଲା ପରେ ଭଗବାନଙ୍କ ସହିତ ସମ୍ବନ୍ଧିତ ହେବେ, ଭଗବାନଙ୍କ ସହିତ ସମ୍ବନ୍ଧ ରହିଛି, ସେ ସମ୍ବନ୍ଧ ଜ୍ଞାନ ତାଙ୍କର ଆସିବ। ତାପରେ କୃଷ୍ଣ ପ୍ରେମ ଆସିବ, ପ୍ରେମ ଆସିଲା ପରେ ଆହୁରି ତା ଉପରେ ରହିଛି ସ୍ନେହ, ମାନ, ପ୍ରଣୟ, ରାଗ, ଅନୁରାଗ, ଭାବ, ମହାଭାବ। ଏ ବ୍ରଜବାସୀମାନଙ୍କ ଭାବ ହେଉଛି ମହାଭାବ, ଭକ୍ତି ଉଦ୍ରେକମ ବ୍ରଜକ ସାମ। ମହାଭାବକୁ ଦର୍ଶନ କଲେ, ଆଜି ଜଗନ୍ନାଥ ହେଉଛନ୍ତି କୃଷ୍ଣଙ୍କର ମହାଭାବ ପ୍ରକାଶ। ଜଗନ୍ନାଥ କାହିଁକି ଏଭଳି ରୂପ ହେଲା, ଯାହା ହଉ ବ୍ରଜକ ସାମ ଏହିଭଳି ଭାବରେ ତାଙ୍କର ଭକ୍ତିକୁ ଭକ୍ତିକୁ ସେ ଆହ କହୁଛନ୍ତି। 11 ମାସ କାଳ ଯେଉଁ ଅନୁଭବ କଲେ, ସେ ଅନୁଭବକୁ ସେ ପ୍ରଦାନ କରିବେ। ଭଗବାନ ଯେଉଁ ଦେଇଥିଲେ ମେସେଜ ଦେଇଥିଲେ, ମତ ସନ୍ଦେଶ, ସେଇ ବିମୋଚୟ ଭଗବାନଙ୍କ ସନ୍ଦେଶରୁ କ'ଣ ହେଲା, ତାଙ୍କର କେମିତି ମୋଚନ ହେଲା, ତାଙ୍କର ଦୁଃଖ କେମିତି ଦୂର ହେଲା, କ'ଣ ହେଲା ସବୁ କହିବେ। ବହୁତ କଥା ରହିଛି, କିନ୍ତୁ ଗୋଟିଏ ଶ୍ଳୋକରେ କହିଦେଲେ ସୁଖଦେବ ଗୋସ୍ୱାମୀ, ବସୁଦେବାୟ ରାମାୟ। ଖାଲି କୃଷ୍ଣଙ୍କୁ କହିଲେ ତା ନୁହଁ, ପରୀକ୍ଷିତ ମହାରାଜ ଶୁଣୁଛନ୍ତି, ଖାଲି କୃଷ୍ଣଙ୍କୁ କହିଲେ ନା ନା, ସମସ୍ତଙ୍କୁ କହିଲେ, ବସୁଦେବଙ୍କୁ କହିଲେ, କୃଷ୍ଣଙ୍କୁ କହିଲେ, କିଛି ସମୟ କହିଲେ, ତାପରେ ପୁଣି ବସୁଦେବଙ୍କ ପାଖକୁ ଗଲେ। ସମସ୍ତେ ଅପେକ୍ଷା କରିଛନ୍ତି, ଉଦ୍ଧବ ଆସିଛନ୍ତି, ଉଦ୍ଧବ ଆସିଛନ୍ତି, ଉଦ୍ଧବ ଆସିଛନ୍ତି। ବସୁଦେବଙ୍କୁ ଯାଇ ତାପରେ ଗଲେ, କୃଷ୍ଣଙ୍କ ପାଖକୁ ଗଲା ପରେ ଦେଖା କରିପାରେ, କହିସାରିଲା ପରେ ବସୁଦେବଙ୍କୁ ଗଲେ, ବସୁଦେବାୟ। ବସୁଦେବାୟ କହିଲେ ସେଠି ଦେବକୀ ମଧ୍ୟ ଅଛନ୍ତି, ତାଙ୍କର ଅନ୍ୟ ପତ୍ନୀମାନେ ମଧ୍ୟ ଅଛନ୍ତି, ଏସବୁ ଅଛନ୍ତି, ତମେ ଅପେକ୍ଷା କରିଛନ୍ତି କେତେବେଳେ ଉଦ୍ଧବ ଆସିବେ, କ'ଣ ହେଲା, କ'ଣ ଘଟଣା, ବ୍ରଜବାସୀମାନଙ୍କ କଥା ସବୁ ଅପେକ୍ଷା କରିଛନ୍ତି ଶୁଣିବା ପାଇଁ। ତେଣୁ ତାଙ୍କୁ ଯାଇକରି କହିଲେ, ତାପରେ ବଳରାମଙ୍କ ପାଖକୁ ଗଲେ, ରାମାୟ ବଳରାମ। ବଳରାମ ମଧ୍ୟ ଅପେକ୍ଷା କରିଛନ୍ତି, କ'ଣ ହେଲା ବ୍ରଜବାସୀ, ବଳରାମ ଯିବେ ତାପରେ ଯିବେ, ତାପରେ 10ମ ସ୍କନ୍ଧ 65 ଅଧ୍ୟାୟରେ ଆସିବ ବଳରାମ କଥା। ବଳରାମ ମଧ୍ୟ ସେଇଭଳି ଭାବରେ ଏତେ ଦିନ ରହିବେନି, 2 ମାସ ପାଖାପାଖି ରହିବେ, ଏବଂ ସେମାନେ ବଳରାମ ଯେଉଁ ରହିବେ, ବଳରାମ ମଧ୍ୟ ବ୍ରଜବାସୀମାନଙ୍କୁ ବହୁତ ଆନନ୍ଦିତ ଦେବେ, ଆନନ୍ଦ ପ୍ରଦାନ କରିବେ। ଆଉ ଭଗବାନ ଯେଉଁ ଯିବେ, ସେ 100 ବର୍ଷ ପରେ ଯିବେ, ସେଇଟା ଭାଗବତରେ ବର୍ଣ୍ଣନା କରାଯାଇ ନାହିଁ, ସେଇଟା ଅନ୍ୟ ପୁରାଣରେ ବର୍ଣ୍ଣନା କରାଯାଇଛି, ଭାଗବତରେ ବର୍ଣ୍ଣନା କରାଯାଇ ନାହିଁ। କୃଷ୍ଣ ଯାଇଛନ୍ତି ବୃନ୍ଦାବନକୁ, କିନ୍ତୁ ଅନ୍ୟ ପୁରାଣରେ ରହିଛି ସେ କଥା। ଯାହା ବି ହଉ, ଏହିଭଳି ଭାବରେ ବସୁଦେବାୟ ରାମାୟ, ରାମାୟ ରାମ ଆନନ୍ଦ, ଆନନ୍ଦ ଘନ ସିଏ, ତେଣୁ ତାଙ୍କୁ କହିଲେ, ଏବଂ ରାଗେ ଚ ଶବ୍ଦରେ ବହୁତ କଥା ରହିଛି, ଚ ଶବ୍ଦରେ, ଚ ମାନେ ଆହୁରି ଯେତେ ସବୁ ଅଛନ୍ତି, ଚ ଶବ୍ଦ ପ୍ରତି ଶ୍ଳୋକେ ପ୍ରତି ଅକ୍ଷରେ ନାନା ଅର୍ଥ କହେ, ପ୍ରତି ଶ୍ଳୋକେ ପ୍ରତି ଅକ୍ଷରେ ନାନା ଅର୍ଥ କହେ, ଚ ଶବ୍ଦରେ ଅନେକ ଅର୍ଥ ଅଛି। ମଥୁରାବାସୀମାନଙ୍କୁ ସମସ୍ତଙ୍କୁ, ଯାଦବମାନେ ସବୁ ଅଛନ୍ତି, ସମସ୍ତଙ୍କୁ କହିବେ ସିଏ ରାଗିଂ। ରାଗିଂ କହିଲେ କିଏ ରାଜା, ରାଜା ହେଉଛନ୍ତି ଉଗ୍ରସେନ, ରାଗି ଚ। ଏବଂ ଖାଲି କହିଲେ ତା ନୁହଁ, ଯେଉଁ ଉପାୟ ନାନି, ଉପାୟ ନାନି, ଅନେକ ପ୍ରକାର ଉପହାର ସବୁ ଆଣିଥିଲେ, ଆମେ ଯେଉଁ ଗତକାଲି ସେସବୁ ଆଲୋଚନା କରୁଥିଲେ, କିଏ କ'ଣ ସବୁ ଦେଇଛନ୍ତି, ଉପାୟନ ଅଦାତ, ସେସବୁ ପ୍ରଦାନ କଲେ ତାଙ୍କୁ, ସବୁ ସେ ଉପାୟନ ଉପହାର ସବୁ ପ୍ରଦାନ କଲେ। ରଥରେ ବହୁତ ଜିନିଷ ଥିଲା, ଏତେ କୋଟି କୋଟି ଇଏ ରଥରେ କେତିକି ଜିନିଷ ରହିବ, କେମିତି ରହିବ, ଇଏ ଅପ୍ରାକୃତ ବସ୍ତୁ। ଅପ୍ରାକୃତ ବସ୍ତୁରେ ଆମର ଯେମିତି କୁହାଯାଇଛି, ପୁଷ୍ପକ ବିମାନରେ ରାବଣ ଏପଟେ ଯାଉଥିଲେ, କିନ୍ତୁ ଯେତେବେଳେ ଭଗବାନ ରାମଚନ୍ଦ୍ର ରାବଣଙ୍କୁ ହତ୍ୟା କରିସାରି ଫେରିଲେ, କେତେ ସବୁ ତାଙ୍କର ପାର୍ଷଦମାନେ ସବୁ ଆସିଲେ, ପୁଷ୍ପକ ବିମାନ ସେଇଭଳି ଭାବରେ ନିଜକୁ ବିସ୍ତାର କରୁଥିଲେ ଭଗବତ। ଅପ୍ରାକୃତ ବସ୍ତୁ ସେଇଭଳି ଭାବରେ, ଇଏ ତ ପ୍ରାକୃତ, ପୁଷ୍ପକ ବିମାନଟା ପ୍ରାକୃତ, ଅପ୍ରାକୃତ ନୁହଁ, କିନ୍ତୁ ସେ ତା'ର ଶକ୍ତି ରହିଛି, ସେ ବିସ୍ତାର କରୁଥିଲା, ଏକ୍ସପାଣ୍ଡ କରି। ଆମର ଫୋଲ୍ଡିଂ ଜିନିଷ ସବୁ ରହିଛି ନା, ଫୋଲ୍ଡିଂ କରିଦେଲେ, ଅନଫୋଲ୍ଡ କରିଦେଲେ ବିସ୍ତାର ହୋଇଯିବ, ଫୋଲ୍ଡ କରିଦେଲେ କମିଯିବ। ଆଉ ମଥୁରା ସେ ଭଗବାନଙ୍କର ଇଚ୍ଛାରେ ସବୁ କିଛି ରହିଯିବ ରଥରେ, ତେଣୁ ସେସବୁ ରାଜ୍ଞ ଚୋପାୟନ ଆଣି ଅଦାତ ସବୁ ପ୍ରଦାନ କଲେ, ତାହାକୁ ଯେଉଁ ଗୋପୀମାନେ ସବୁ ଦେଇଥିଲେ ସବୁ ପ୍ରଦାନ କଲେ। ତେଣୁ ଏ ଶ୍ଳୋକର ଭାଷାରେ ବିଶ୍ୱନାଥ କବି ଚକ୍ରବର୍ତ୍ତୀ ଠାକୁର କହୁଛନ୍ତି ଯେ, ଉଦ୍ଧବ ଡିସ୍କ୍ରାଇବ୍ଡ ହାଉ ଦ ଇନହାବିଟାଣ୍ଟସ୍ ଅଫ୍ ବ୍ରଜ ହ୍ୟାଡ୍ ଅନ୍ଲିମିଟେଡ଼ଲି ମୋର୍ ଡିଭୋସନ୍ ଦ୍ୟାନ୍ ଦ ରେସିଡ଼େଣ୍ଟସ୍ ଅଫ୍ ମଥୁରା। ଭକ୍ତି ଉଦ୍ରେକମ୍ ବ୍ରଜକ ସାମ। ମଥୁରାବାସୀମାନେ ମଧ୍ୟ ଭଗବାନଙ୍କର ଭକ୍ତ ଏବଂ ଦ୍ୱାରକାବାସୀମାନେ ମଧ୍ୟ ଭଗବାନ ଭକ୍ତ। ସେତେବେଳେ ଦ୍ୱାରକା ତିଆରି ହୋଇନଥିଲା, ତାପରେ ଦ୍ୱାରକା ହେଲା ପାଖାପାଖି 14 ବର୍ଷ ପରେ ଦ୍ୱାରକା ତିଆରି ହେଲା ଏବଂ ଭଗବାନ ଯିବା ପରେ ପରେ ସେ ଦ୍ୱାରକା ମଧ୍ୟ ସେ ଯେଉଁ ଜଳରେ ତିଆରି ହୋଇଥିଲା ପୁଣି ସେ ଜଳ ଦ୍ୱାରା ନିମଗ୍ନ ହୋଇଗଲା। ଦ୍ୱାରକାର କିଛି ଅବଶେଷ ରହିଲା, ସବୁ ନିମଗ୍ନ ହୋଇଗଲା। ଭଗବାନଙ୍କର ଆଜ୍ଞାରେ ହେଇଛି, ଭଗବାନଙ୍କ ଆଜ୍ଞାରେ ହେବ ସବୁ। ତେଣୁ ଏ ଯେଉଁ ଦ୍ୱାରକା ପରେ ହେଲା ଦ୍ୱାରକା, ଦ୍ୱାରକାରେ ଭଗବାନଙ୍କ ବିବାହ ଲୀଳାଠୁ ଆରମ୍ଭ ହେବ। 10ମ ସ୍କନ୍ଧ 50 ଅଧ୍ୟାୟ ପାଖରୁ ପାଖାପାଖି ଭଗବାନଙ୍କର ଦ୍ୱାରକା ଲୀଳା ଆରମ୍ଭ ହେବ। ତେଣୁ ଏ ଯେଉଁ ମଥୁରାରେ ଯେଉଁ ରହିଛନ୍ତି ମଥୁରାବାସୀମାନେ ରହିଛନ୍ତି, ଭଗବାନଙ୍କୁ କୁହାଯାଏ ଭଗବାନ ହେଉଛନ୍ତି ଦ୍ୱାରକାରେ ପୂର୍ଣ୍ଣ, ମଥୁରାରେ ପୂର୍ଣ୍ଣତର ଏବଂ ବୃନ୍ଦାବନରେ ସେ ହେଉଛନ୍ତି ପୂର୍ଣ୍ଣତମ। ଭଗବାନଙ୍କ ବାଲ୍ୟ ଲୀଳା, ପୌଗଣ୍ଡ ଲୀଳା, କୈଶୋର ଲୀଳା କିଛି ସମୟ ଏଠି ବୃନ୍ଦାବନରେ ସେ ବିତେଇଛନ୍ତି। ଏଇଟାକୁ ସବୁଠାରୁ ମାଧୁର୍ଯ୍ୟ ଲୀଳା ମଥୁରା ଏବଂ ଦ୍ୱାରକାରେ ହେଉଛି ଐଶ୍ୱର୍ଯ୍ୟ ଲୀଳା ଐଶ୍ୱର୍ଯ୍ୟ। ତେଣୁ ଐଶ୍ୱର୍ଯ୍ୟରେ ଭଗବାନଙ୍କୁ ଭଲ ଭାବରେ ବୁଝାଯାଇପାରେ ନାହିଁ ଏବଂ ଭଗବାନ ମଧ୍ୟ ସେଥିରେ ପ୍ରୀତ ହୁଅନ୍ତି ନାହିଁ ଐଶ୍ୱର୍ଯ୍ୟରେ। ଇଏ ଜଗନ୍ନାଥ ରଥଯାତ୍ରା ହେଉଛି ସେହିଭଳି ଐଶ୍ୱର୍ଯ୍ୟରୁ ମାଧୁର୍ଯ୍ୟ ଲୀଳାକୁ ଭଗବାନ ଆସ୍ୱାଦନ କରୁଛନ୍ତି। ଐଶ୍ୱର୍ଯ୍ୟ ରହିଛି ମଥୁରା ଦ୍ୱାରକାରେ, ଐଶ୍ୱର୍ଯ୍ୟ ରହିଛି, ଐଶ୍ୱର୍ଯ୍ୟରେ ସେ ପୂଜିତ ହେଉଛନ୍ତି। ସମସ୍ତେ ଜାଣୁଛି ହେଉଛନ୍ତି ଭଗବାନ, କିନ୍ତୁ କେହି ଜାଣନ୍ତି ନାହିଁ ହେଉଛି ଚୋରଟା ବୋଲି, କେହି ଜାଣନ୍ତି ନାହିଁ ତାଙ୍କୁ, କେହି ନିନ୍ଦା କରିବେ ନାହିଁ, ତେ କେହି ବାନ୍ଧିବେ ନାହିଁ, ତେ କେହି ସମସ୍ତେ ପୂଜା କରିବେ ତାଙ୍କୁ। ବହୁତ ଉନ୍ନତ ସ୍ଥିତିରେ ତାଙ୍କୁ ପୂଜା କରାଯିବ ମଥୁରା ଏବଂ ଦ୍ୱାରକାରେ। କିନ୍ତୁ ବୃନ୍ଦାବନରେ ଭଗବାନଙ୍କୁ ତାଙ୍କୁ ସମସ୍ତଙ୍କୁ ବୁହାଇବେ, କାନ୍ଧରେ ବୁହାଇବେ, କାହାକୁ କ'ଣ ପ୍ରଣାମ କରିବେ, କାହାକୁ କ'ଣ କରିବେ, ଏଇଭଳି ଭାବରେ କିଏ ତାକୁ ଚୋର ବୋଲି କହିବ, କିଏ ସମାଲୋଚନା କରିବ, କିଏ ତାକୁ ବାନ୍ଧିବ, ଏଇଭଳି ଭାବରେ ବୃନ୍ଦାବନର ଲୀଳା ହେଉଛି ମାଧୁର୍ଯ୍ୟ ଲୀଳା। ମଥୁରା ଏବଂ ଦ୍ୱାରକାରେ ହେଉଛି ଐଶ୍ୱର୍ଯ୍ୟ ଲୀଳା ଐଶ୍ୱର୍ଯ୍ୟ ଲୀଳା। ଭଗବାନ ଏ ଐଶ୍ୱର୍ଯ୍ୟ ଦ୍ୱାରା ପୂଜିତ ହେଲେ ସେ ସେତେ ଯେତେ ଆନନ୍ଦିତ ହୁଅନ୍ତି ନାହିଁ, ମାଧୁର୍ଯ୍ୟରେ ତାଙ୍କୁ ଯେତେବେଳେ ପୂଜା କରାଯାଏ ବା ମାଧୁର୍ଯ୍ୟରେ ତାଙ୍କ ସହିତ ଭାବର ଆଦାନ ପ୍ରଦାନ ହୁଏ, ଭଗବାନ ସେଇଟା ବହୁତ ଆନନ୍ଦିତ ହୁଅନ୍ତି। ଚୈତନ୍ୟ ଚରିତାମୃତ ବର୍ଣ୍ଣନା କରାଯାଇଛି, ମାତା ମୋରେ ପୁତ୍ର ଭାବେ କରେଣ ବନ୍ଧନ। ମା କ'ଣ କରିବ, ପୁଅ ଭଗବାନ ବୋଲି ଜାଣନ୍ତି ନାହିଁ, ବାନ୍ଧିଦେବେ, ଯେତେ ଐଶ୍ୱର୍ଯ୍ୟ ଦେଖେଇଲେ ମଧ୍ୟ କିଛି ଚିନ୍ତା ନାହିଁ, ଯେତେ ବାନ୍ଧୁଥିଲେ ମା ଯଶୋଦା ସବୁବେଳେ 2 ଆଙ୍ଗୁଳି କମିଯାଉଥିଲା। 10ମ ସ୍କନ୍ଧ 9 ଅଧ୍ୟାୟରେ ଲୀଳାଟି ବର୍ଣ୍ଣନା, ଦାମୋଦର ଲୀଳା, ଭଗବାନ ମାଆଙ୍କୁ ମା ବାନ୍ଧିବେ ଭଗବାନଙ୍କୁ ଏବଂ ଭଗବାନ ତାଙ୍କର ଐଶ୍ୱର୍ଯ୍ୟ ଦେଖେଇଲେ ମଧ୍ୟ ସେ ଚିନ୍ତା କରିପାରିବେ ନାହିଁ ଏ ଭଗବାନ ବୋଲି, ଯେମିତି ହେଲେ ମୁଁ ବାନ୍ଧିବି, ହଜାର ହଜାର ଦୌଡ଼ି ଆସୁ କିଛି ଅସୁବିଧା ନାହିଁ, ଆରେ ଇଏ ତ 2 ଫୁଟ୍ର ଦୌଡ଼ିରେ ହେବା କଥା, ଏତେ ଦୌଡ଼ି ଲାଗିଲାଣି କାହିଁ ହେଉନି ନା, କିଛି ଚିନ୍ତା ନାହିଁ ମୁଁ ବାନ୍ଧିବି ତାକୁ। ଇଏ ହେଉଛି ମାଧୁର୍ଯ୍ୟ ଭାବ। ସାଙ୍ଗ ବାଳକମାନେ ଭଗବାନ ହାରିଯାଉଛନ୍ତି, ଭଗବାନ ଅଜିତ, ଭଗବାନ କିଏ ଜିତିପାରିବେ ନା କ'ଣ, ଭଗବାନ ହେଉଛି ଅଜିତ, କିନ୍ତୁ ତାଙ୍କ ଭକ୍ତମାନଙ୍କ ପାଖରେ ସେ ହାରିଯାଆନ୍ତି। ତେଣୁ ଭଗବାନଙ୍କ ଭକ୍ତ ପାଖରେ ଯେତେବେଳେ ହାରିଯିବେ, ଭକ୍ତ ତାଙ୍କ କାନ୍ଧରେ ଚଢ଼ିବେ। ଉଭାବ କୃଷ୍ଣ ଭଗବାନ ସୀତାମାନ ପରାଜିତ, ଭଗବାନ ସୀତାଙ୍କୁ କାନ୍ଧରେ ବସେଇକି ନେଲେ, ପରାଜିତ ହୋଇଗଲେ ଆଉ କ'ଣ କରିବେ। ଏଇଭଳି ଭାବରେ ଲୀଳା ସବୁ ରହିଛି ମାଧୁର୍ଯ୍ୟ ଲୀଳା। ତେଣୁ ସେହି ମାଧୁର୍ଯ୍ୟ ଲୀଳାକୁ ଇନହାବିଟାଣ୍ଟ ସେ ବ୍ରଜବାସୀମାନଙ୍କର ଯେଉଁ ଭକ୍ତି ରହିଛି ତାକୁ ଅନ୍ୟମାନେ ବୁଝିପାରିବେ ନାହିଁ। ତେଣୁ ସେଇଠି କୁହାଯାଉଛି ଅନଲିମିଟେଡ଼ଲି ମୋର୍ ଡିଭୋସନ୍ ଦାନ୍ ଦ ରେସିଡ଼େଣ୍ଟସ୍ ଅଫ୍ ମଥୁରା, ମଥୁରାବାସୀମାନେ ଭଗବାନଙ୍କ ଭକ୍ତ ନୁହଁ ଏଥିରେ କୌଣସି ସନ୍ଦେହ ନାହିଁ, କିନ୍ତୁ ସେ ଜାଣନ୍ତି ଇଏ ହେଉଛନ୍ତି ଭଗବାନ ବୋଲି। କିନ୍ତୁ ବୃନ୍ଦାବନବାସୀମାନେ ସେମାନେ ଜାଣନ୍ତି ଇଏ ଭଗବାନ ନୁହଁ, ଇଏ ହେଉଛନ୍ତି ଆମର କାନା, ଇଏ ହେଉଛନ୍ତି ଆମର ଚୋର, ରବଣୀ ଚୋର, ଏଇଭଳି ଭାବରେ ବହୁତ କଥା ତାଙ୍କର ସବୁ କଥା ରହିଛି। ତେଣୁ ଉଦ୍ଧବ ସେ କ'ଣ କହିଲେ, କୃଷ୍ଣଙ୍କୁ ଆହ ବୋଲି କୁହାଗଲା, କ'ଣ ସବୁ କହିଲେ ଏଇଟାକୁ ବର୍ଣ୍ଣନା କରାଯାଇ ନାହିଁ, ଯଦି ବର୍ଣ୍ଣନା କରିଥାନ୍ତେ ତାହେଲେ ତ 11 ମାସ ଲାଗିଥାନ୍ତା, 11 ମାସର କଥା, 24 ଘଣ୍ଟା କହିଲେ 24 ଘଣ୍ଟା କାଳ ଲୀଳା ଚାଲିଥିଲା, ତେଣୁ ଏଇସବୁ କଥା କହିହେବ ନାହିଁ। ତେଣୁ ଏଠି ବିଶ୍ୱନାଥ ଚକ୍ରବର୍ତ୍ତୀ ଠାକୁର ଅନ୍ୟ ଆଚାର୍ଯ୍ୟମାନେ ସବୁ ଟୀକାରେ କହିଛନ୍ତି, କ'ଣ କହିଲେ କୃଷ୍ଣଙ୍କୁ ଆହ କ'ଣ କହିଲେ, ଅଲ୍ ଦି ସ୍କ୍ରିପ୍ଚର୍ସ କନକ୍ଲୁଡ୍ ଦାଟ୍ ୟୁ ଆର୍ କଣ୍ଟ୍ରୋଲ୍ଡ ବାଇ ପିଓର୍ ଡିଭୋସନ୍। ନିଜର ଅନୁଭୂତିକୁ ପ୍ରକାଶ କରୁଛନ୍ତି, ସମସ୍ତ ଶାସ୍ତ୍ରର ସିଦ୍ଧାନ୍ତ ହେଉଛି, ସାର ହେଉଛି କ'ଣ ନା, ଭଗବାନ ଭକ୍ତିରେ ବଶୀଭୂତ ହେଇଯାଆନ୍ତି। ଏ ଗୋଟେ ଶ୍ଳୋକ ଅଛି, ଅବଶ୍ୟ ବି ବସୋ, ମୁଁ ଅବଶ୍ୟ ହେଲେ ମଧ୍ୟ ମୋର ଭକ୍ତଙ୍କ ଦ୍ୱାରା ବଶୀଭୂତ ହେଇଯାଏ, ମୁକ୍ତ ହେଲେ ମଧ୍ୟ ବଦ୍ଧ ହେଇଯାଏ, ମୋର ଭକ୍ତ ପାଖରେ ମୁଁ ବଦ୍ଧ ହେଇଯାଏ। ଏସବୁ ଶ୍ଳୋକଟି ଅଛନ୍ତି। ତେଣୁ ଏଠି କୁହାଯାଉଛି ଆଟେଣ୍ଡ ବାଇ ଡିଭୋସନ୍, ତୁମେ ଆପଣ କେବଳ ବଶୀଭୂତ ହୁଅନ୍ତି ତାହା ନୁହଁ, ଆପଣ ପ୍ରାପ୍ତ ହୁଅନ୍ତି ଭକ୍ତିରେ, ଆପଣ ପ୍ରାପ୍ତ ହୁଅନ୍ତି ଆଣ୍ଡ ସିନ୍ ଓନ୍ଲି ଭାଇ, ଏବଂ ଭକ୍ତିରେ ହିଁ ଭଗବାନ ଦେଖିପାରିବ। ଯେଉଁ କୁହାଯାଏ ରଥେତୁ ବାମନଂ ଦୃଷ୍ଟା ପୁନର୍ଜନ୍ମ ନ ବିଦ୍ୟତେ, ରଥରେ ବାମନଙ୍କୁ କେତେଜଣ ଦେଖିଲେ, ରଥେତୁ ବାମନଂ ଦୃଷ୍ଟା, ଏଇଠି କୁହାଯାଉଛି ଭକ୍ତି, ଯେଉଁମାନେ ଭକ୍ତି ଅଛି ସେମାନେ ଦେଖିବେ, ନହେଲେ ଅନ୍ୟମାନେ ଦେଖିପାରିବେ ନାହିଁ। ପ୍ରେମା ଜନଚରିତ ଭକ୍ତି ବିଲୋଚନୀନ ସନ୍ଥ ସଦୈବ ହୃଦୟସୁ ବିଲୋକୟନ୍ତି ଜଂଶ୍ୟାମ ସୁନ୍ଦର ମଚିନ୍ତ ଗୁଣ ସ୍ୱରୂପମ ଗୋବିନ୍ଦ ମାଦି ପୁରୁଷଂ ତମଂ ଭଜାମି। ବ୍ରହ୍ମା ତାଙ୍କର ବ୍ରହ୍ମ ସଂହିତାରେ କହିଲେ, ପ୍ରେମାଞ୍ଜନ ଚକ୍ଷୁରେ ପ୍ରେମ ରୂପକ ଅଞ୍ଜନ ଲାଗିନି ମାନେ ସେ ଦେଖିପାରିବେ ନାହିଁ ଭଗବାନଙ୍କୁ। ତେଣୁ ନାଓ ଆଇ ହାଭ୍ ଡାଇରେକ୍ଟଲି ସିନ୍ ଦାଟ୍ ଆମଙ୍ଗ ଅଲ୍ ୟୋର୍ ଡିଭୋଟିଜ୍ ଦ ବ୍ରଜବାସୀଜ୍ ହାଭ୍ ଦ ମୋଷ୍ଟ ଇଣ୍ଟେନ୍ସ ଡିଭୋସନ୍। ଆଜି ନିଜର ଅନୁଭବକୁ ପ୍ରକାଶ କରୁଛନ୍ତି କୃଷ୍ଣଙ୍କ ପାଖରେ, ବ୍ରଜବାସୀମାନେ ଯେତେ ଡିଭୋଟି ଅଛନ୍ତି, ଯେତେ ଭକ୍ତ ଅଛନ୍ତି, ତାଙ୍କ ଭିତରେ ଶ୍ରେଷ୍ଠ ଭକ୍ତ ହେଉଛନ୍ତି ବ୍ରଜବାସୀମାନେ। ମୋଷ୍ଟ ଇଣ୍ଟେନ୍ସ ଡିଭୋସନ୍, ଆଫ୍ଟର୍ ଅଲ୍ ୟୋର୍ ଫାଦର୍ ନନ୍ଦ ହାଜ୍ ସେଡ୍। ତେଣୁ କ'ଣ କ'ଣ ସବୁ ଅଛି, ହେଇଛି କ'ଣ ହେଇଛି ସବୁ, ଯେତେବେଳେ କୃଷ୍ଣଙ୍କର ଆଗ୍ରହ, ତେଣୁ କହୁଛନ୍ତି ନନ୍ଦ ମହାରାଜ କହିଛନ୍ତି କ'ଣ ନା, ଶ୍ୱେତି କୃତା ଖିଲଜନମ ବିରହେଣ ତବାଧୁନା ଗୋକୁଳମ କୃଷ୍ଣ ଦେବର୍ଷେ ଶ୍ୱେତ ଦୀପ ଭ୍ରମମ ଦଧେ। ନାରଦ ମୁନି ମଧ୍ୟ ଯେତେବେଳେ ଯାଇ ପହଞ୍ଚିଗଲେ ବୃନ୍ଦାବନରେ, ସେ ଭାବିଲେ ଏଇଟା ଗୋଟେ ଶ୍ୱେତ ଦୀପ ନା କ'ଣ, ଗୋଟେ ଶ୍ୱେତ ଦୀପ ରହିଛି ସବୁ ଧଳା, ଦେଖି ସେଠି ସବୁ ଧଳା, କାହିଁକି ଏଇଟା ହେଲା, ଏଭ୍ରିୱାନ୍ ଗୋକୁଳ ହାଜ୍ ଟର୍ନ ହ୍ୱାଇଟ୍ ଇନ୍ ସେପାରେସନ୍ ଫ୍ରମ୍ ୟୁ। କୃଷ୍ଣଙ୍କ ବିରହରେ ସମସ୍ତେ ଧଳା ହେଇଯାଇଛନ୍ତି, ଧଳା ପାଲଟି ଯାଇଛନ୍ତି। ଦିସ୍ ହାଜ୍ ବିନ୍ ଇଭିନ୍ ଫୁଲ୍ ଦ ସେଜ୍ ଆମଙ୍ଗ ଦ ଡେମିଗଡ୍ସ ନାରଦ, ମିଷ୍ଟେ ଗୋକୁଳ ଫର୍ ସ୍ୱତଦୀପ। ଗୋକୁଳକୁ ସେ ଭାବିଲେ ଏଇଟା ସ୍ୱତଦୀପକୁ ମୁଁ ଆସିଗଲି କି, ନାରଦ ମୁନି ଏଭଳି ଭାବରେ ଭାବିଥିଲେ, ଭକ୍ତିର ଶ୍ରାବଣ ସିନ୍ଧୁରେ କୁହାଯାଇଛି। ତେଣୁ ଉଦ୍ଧବ କହୁଛନ୍ତି, କୃଷ୍ଣ ୟୋର୍ ଫାଦର୍ ନନ୍ଦ ମହାରାଜ ଓ ସୋ ମଚ୍ ବିୱାଇଲ୍ଡର୍ଡ ଇନ୍ ୟୋର୍ ଆବସେନ୍ସ ଦାଟ୍ ହି ପ୍ରେଡ୍ ଦାଟ୍ ହିଜ୍ ମାଇଣ୍ଡ ୱୁଡ଼୍ କନ୍ସେଣ୍ଟ୍ରେଟ୍ ଅନ୍ ୟୁ, ମନସୋ ବୃତ୍ୟୋ ନ ଆସ୍ୟୁ। ପୂର୍ବରୁ ଯେଉଁ କୁହାଗଲା ଦୁଇଟି ଶ୍ଳୋକରେ ବ୍ରଜବାସୀମାନେ ଯେଉଁ ପ୍ରାର୍ଥନା କରିଥିଲେ ଉଦ୍ଧବଙ୍କ ପାଖରେ, ସେ କଥା କହୁଛନ୍ତି, ତୁମର ଆପଣଙ୍କ ପିତା ନନ୍ଦ ମହାରାଜ ସେ ଆପଣଙ୍କ ବିରହରେ ଏଭଳି ଭାବରେ ମତିଭ୍ରମ ତାଙ୍କର ହେଇଯାଇଛି, ସେ ପ୍ରାର୍ଥନା କରୁଛନ୍ତି ଯେ ତାଙ୍କର ମନ ଆପଣଙ୍କର ପାଦପଦ୍ମରେ ଲାଗିକି ରହୁ, ମନସୋ ବୃତ୍ୟୋ ନ ଆସୁ, ଯେଉଁ କୁହାଗଲା ଆମେ ସବୁ କହିଥିଲେ। ଫ୍ରମ୍ ଦିସ୍ ୟୁ କ୍ୟାନ୍ ଅଣ୍ଡରଷ୍ଟାଣ୍ଡ ଦିସ୍ ଓଭରହ୍ୱେଲମିଂ ଆଟ୍ରାକ୍ସନ୍ ଟୁ ୟୁ, ଏଇଥିରୁ ଆପଣ ଜାଣିବେ ଆପଣଙ୍କ ପ୍ରତି କେତେ ତାଙ୍କର ଆକର୍ଷଣ ରହିଛି ନନ୍ଦ ମହାରାଜଙ୍କର। ଆଣ୍ଡ ୟୋର୍ ମଦର୍ ଯଶୋଦା ୱାଜ୍ ସୋ ଚୋକ୍ଡ ଅପ୍ ଦ୍ୟାଟ୍ ସି କୁଡ୍ ନଟ୍ ସେ ଏନିଥିଙ୍ଗ, ଯଶୋଦା ମା କିଛି କହିପାରିଲେ ନାହିଁ, କ୍ରନ୍ଦନ ଖାଲି କଲେ, ତାଙ୍କର ସ୍ତନ୍ୟରୁ କେବଳ କ୍ଷୀର କ'ଣ କ୍ଷୀର କ୍ଷରିତ ହେଉଥିଲା, ସ୍ତନ ଦୁଗ୍ଧ କ୍ଷରିତ ହେଉଥିଲା, ଏବଂ ଚକ୍ଷୁରୁ ଲୋତକ କ୍ଷରିତ ହେଉଥିଲା, ଲୋତକ ନିର୍ଗତ ହେଉଥିଲା, ଏଇଭଳି ଭାବରେ ସେ ପୁରା ସେ ରୁମ୍ ଘର ସାରା ସବୁ ଓଦା ହେଇଯାଇଥିଲା, ବର୍ଣ୍ଣନା ଆ ପୂର୍ବରୁ ବର୍ଣ୍ଣନା 46 ଅଧ୍ୟାୟରେ ବର୍ଣ୍ଣନା କରାଯାଇଛି ଏଭଳି ଯଶୋଦା ମାଆଙ୍କର କଥା। ହିୟରିଂ ଦିସ୍ କୃଷ୍ଣ ଲଷ୍ଟ କଣ୍ଟ୍ରୋଲ୍ ଅଫ୍ ହିଜ୍ ମାଇଣ୍ଡ ଆଣ୍ଡ ସେନ୍ସେସ୍, ଏ କଥା ଯେତେବେଳେ ଶୁଣିଦେଲେ କୃଷ୍ଣ, ତାଙ୍କର ମଧ୍ୟ ମନ ଆଉ ଇନ୍ଦ୍ରିୟ ଉପରେ ଯେଉଁ କଣ୍ଟ୍ରୋଲ୍ ଥିଲା, ନିୟନ୍ତ୍ରଣ ଥିଲା, ହରାଇଦେଲେ, ଏବଂ ସିଏ ଇନ୍ ଦ ମିଡିଷ୍ଟ ଅଫ୍ ଦି ପବ୍ଲିକ୍ ଆସେମ୍ବ୍ଲି, ସେଇଥିରୁ ଆମେ ଜାଣିଲେ କୃଷ୍ଣଙ୍କ ପାଖରେ ପରେ ମିଳିବେ, ଏକୁଟିଆ ମିଳିବେ, କିନ୍ତୁ ପ୍ରଥମେ ଯେଉଁ ମିଳିଥିଲେ ସମସ୍ତଙ୍କ ସାମ୍ନାରେ ମିଳିଥିଲେ, ଏଇଠି କୁହାଯାଉଛି ବିଶ୍ୱନାଥ ଚକ୍ରବର୍ତ୍ତୀ ଠାକୁର କହୁଛନ୍ତି, ସମସ୍ତଙ୍କ ସାମ୍ନାରେ କୃଷ୍ଣ ଜୋରରେ ଉଚ୍ଚ ସ୍ୱରରେ କନ୍ଦନ କଲେ, ସମସ୍ତଙ୍କ ସାମ୍ନାରେ ଇନ୍ ଦ ମିଡିଷ୍ଟ ଅଫ୍ ଦି ପବ୍ଲିକ୍ ଆସେମ୍ବ୍ଲି, ତାପରେ ସଭାରେ ଯାଇକରି ସେ ଦେଇଛନ୍ତି, କୃଷ୍ଣଙ୍କ ସହିତ ମିଶିଛନ୍ତି, ତାପରେ କୃଷ୍ଣଙ୍କ ସହିତ ତାଙ୍କର ଏକାନ୍ତ ବାର୍ତ୍ତା ରହିଛି, ବହୁତ କଥା ଗୋପୀମାନ କଥା ଏସବୁ କହିବେ, ସବୁ କଥା ସେଠି କହିବେ ନାହିଁ, କିନ୍ତୁ ଜେନେରାଲ୍ କଥା ସବୁ ଯେଉଁ କହିଲେ ସେଥିରେ କୃଷ୍ଣ ଆଉ ରହିପାରିଲେ ନାହିଁ, ସେ କନ୍ଦ କାନ୍ଦିବା ପାଇଁ ଆରମ୍ଭ କଲେ, ଉଚ୍ଚ ସ୍ୱରରେ କନ୍ଦନ କଲେ। ଦ୍ୟାଟ୍ ନାଇଟ୍ ଇନ୍ ଏ ସିକ୍ଲୁଡେଡ୍ ପ୍ଲେସ୍ ଉଦ୍ଧବ ରିଭିଲ୍ ଟୁ କ୍ରିଷ୍ଣ ଦ ବ୍ଲେଜିଂ ସବଟେରାନିଆନ୍ ଫାୟାର୍ ଅଫ୍ ଦ ଗୋପିଜ୍ ଲଭ୍ ଫର୍ ହିମ୍। ଏବଂ ସେଦିନ ରାତିରେ କୃଷ୍ଣଙ୍କ ପାଖକୁ ଯାଇକରି ଏକାନ୍ତ ସ୍ଥାନରେ ଏକାନ୍ତ ଭାବରେ ଗୋପୀମାନଙ୍କର ଯେଉଁ ଭାବ ଅଛି କୃଷ୍ଣଙ୍କ ପ୍ରତି ସେଇଟାକୁ ବର୍ଣ୍ଣନା କଲେ। ଗୋପୀମାନେ କେମିତି ଦଗ୍ଧୀଭୂତ ହେଉଛନ୍ତି କୃଷ୍ଣଙ୍କ ବିରହରେ ସେଇଟାକୁ ବର୍ଣ୍ଣନା କଲେ। ସେ ଦେଖିକି ଆସିଲେ, ଆଫ୍ଟର୍ ଉଦ୍ଧବ ରିଲେଟେଡ୍ ଟୁ କୃଷ୍ଣ ଜଷ୍ଟ ୱାନ୍ ଡେ ଅଫ୍ ଦି ଡିଭାଇନ୍ ମ୍ୟାଡ୍ନେସ୍ ଦିବନ ମାଧବ ଶ୍ରୀ ରାଧା ଦ କ୍ରାଉନ୍ ଜୁଏଲ୍ ଅଫ୍ ହିଜ୍ ଡିଅର୍ ଗୋପିଜ୍ ଆଣ୍ଡ ହର୍ ୱଣ୍ଡରଫୁଲ୍ ପ୍ରାଟିଂ କୃଷ୍ଣ ଷ୍ଟେଡ୍ ଅଫ୍ ଦ ହୋଲ୍ ନାଇଟ୍ ବର୍ଣ୍ଣିଂ ୱିଥ୍ ଫିଭର୍ ଇନ୍ ସେପାରେସନ୍ ଫ୍ରମ୍ ରାଧିକା। ଯେଉଁ ଗୋଟିଏ ରାତି ଯେଉଁ ଆ ପୂର୍ବରୁ ଯେଉଁ କୃଷ୍ଣ ଉଦ୍ଧବ ଗୋପୀମାନଙ୍କ ସହିତ ବିଶେଷ ଭାବରେ ରାଧାରାଣୀଙ୍କର ଯେଉଁ ଆ ପୂର୍ବରୁ ବର୍ଣ୍ଣନା, ଇଏ ହେଉଛି ଭ୍ରମର ଗୀତ। ଏ ଅଧ୍ୟାୟର ଶୀର୍ଷକ ହେଉଛି ଭ୍ରମର ଗୀତ। 10ଟି ଜଳ୍ପ ରହିଛି, ଚିତ୍ର ଜଳ୍ପ, ତାକୁ ଚିତ୍ର ଜଳ୍ପ ମାନେ ପ୍ରମାଦ, ଦିବ୍ୟ ଉନ୍ମାଦର କଥା। 10ଟି ଶ୍ଳୋକରେ ରାଧାରାଣୀ କୃଷ୍ଣଙ୍କୁ ସବୁ ନିନ୍ଦା କରୁଥିଲେ, ଏଇଟା ଦିବ୍ୟ ଉନ୍ମାଦ। ତେଣୁ ଏଇଟାକୁ ସେ ଯେତେବେଳେ କହିଲେ, ସେତେବେଳେ ରାଧାରାଣୀଙ୍କ କଥା ଯେତେବେଳେ କହିଲେ, ସେତେବେଳେ କୃଷ୍ଣ କ'ଣ କଲେ, ସାରା ରାତି ସେ ଆଉ ଉଜାଗର ରହିକରି କ'ଣ କଲେ, ଆଉ ଶୋଇପାରିଲେ ନାହିଁ। ରାଧିକାଙ୍କର ବିରହରେ ସେ ଛଟପଟ ହେବା ପାଇଁ ଲାଗିଲେ, ତାଙ୍କର ଜ୍ୱର ଆସିଗଲା, ଫିଭର ଆସିଗଲା। ଏଇଭଳି ଭାବରେ ସେ ବର୍ଣ୍ଣନା କରାଯାଇଛି, କୃଷ୍ଣ ଚକ୍ର ଠାକୁର କହିଛନ୍ତି। ଏବଂ ଅନ୍ୟ ଆଚାର୍ଯ୍ୟମାନେ ବହୁତ କଥା କହିଛନ୍ତି, ସନାତନ ଗୋସ୍ୱାମୀ କହୁଛନ୍ତି, ନନୁ କଥମାତ୍ର ଧରିତେ ନା ଆୟନ୍ତି। ଯଦି ମଥୁରାବାସୀମାନଙ୍କ ପାଖରେ ଯେତେବେଳେ କହୁଛନ୍ତି, ସେମାନେ ଭାବୁଥିବେ ସେମାନେ କାହିଁକି ଏଠିକି ଆସୁନାହାନ୍ତି, ଏତେ ତାଙ୍କର ଛଟପଟ ହେଉଛନ୍ତି, ପାଖ ତ ବେଶୀ ଦୂର ନୁହଁ, ସେମାନେ ଆସିପାରିବେ ଏଠିକି। ବ୍ରଜବାସୀମାନେ ସବୁବେଳେ ଯାଆନ୍ତି, ମଥୁରାକୁ ଯାଆନ୍ତି, ଆମେ ଶୁଣୁଥିଲୁ ନା। ବିକ୍ରେତୁ କାମା କିଳଗୋପ କନ୍ୟା ମୁରାରି ପାଦାର ପିତ ଚିତ୍ତ ବୃତ୍ତି ଦଧ୍ୟା ଦିକଂ ମୋହାବସାଦ ବୋଚତ ଗୋବିନ୍ଦ ଦାମୋଦର ମାଧବେଦୀ। ମଥୁରାକୁ ଯାଆନ୍ତି ସବୁ, ତାହେଲେ ଏବେ କାହିଁକି ଯାଉନାହାନ୍ତି, କାହିଁକି ଏଠିକି ଆସୁନାହାନ୍ତି। ନନୁ କଥମାତ୍ର ତତ୍ର ତରିତେ ନ ଆୟନ୍ତି ତତ୍ରାହ। ତେଣୁ ସେ କହିଲେ ବ୍ରଜୌକ ସାମ, ବ୍ରଜୌକ ସାମ କହିଲେ ତାଙ୍କର ଭାବ ଅଲଗା। ତତ୍ରୈବ ତତ୍ ସନ୍ଦର୍ଶନ ଇଚ୍ଛନ୍ତି, ତାର ଅର୍ଥ ହେଉଛି ସେଇଠି ସେମାନେ ଚାହୁଁଛନ୍ତି ତୁମକୁ ଯିବା ପାଇଁ, କୃଷ୍ଣଙ୍କୁ ଯିବା ପାଇଁ। ଆପଣ ସେଇଠିକି ଚାଲନ୍ତୁ, ଏଇଠିକି ସେ ଆସିକି ଦର୍ଶନ କରିବେ ନାହିଁ ଆପଣଙ୍କର, କାରଣ ଏଠିକାର ଭାବ ଅଲଗା, ସେଠିକାର ଭାବ ଅଲଗା। ଏଠି ଭଗବାନ ରାଜା, ରାଜା ବେଶରେ ଅଛନ୍ତି, କ୍ଷତ୍ରିୟ ବେଶ, ଏଠି ଗୋପ ବେଶ। ଆମେ ସେଦିନ କହୁଥିଲୁ ଭଗବାନଙ୍କର ଇଏ ହେଉଛି ସ୍ୱରୂପ, ହେଉଛି ଏଇଠି ନର ରୂପ, ତାହାର ସ୍ୱରୂପ ଗୋପ ବେଶ, ବେଣୁକର ନଟବର ଏସବୁ ହେଉଛି ନବକିଶୋର, ଇଏ ହେଉଛି ଭଗବାନଙ୍କର ସ୍ୱରୂପ। ଏହି ରୂପକୁ ସେଠି ନାହିଁ, ମଥୁରାରେ ସେଠି ନାହିଁ, ତାଙ୍କର ହସ୍ତରେ ବେଣୁ ନାହିଁ, ସେ ଗୋପବେଶ ନୁହଁ, ସେ କ୍ଷତ୍ରିୟ ବେଶ। ତେଣୁ ଜଗନ୍ନାଥଙ୍କର ଯେଉଁ ରଥଯାତ୍ରା, ଇଏ ହେଉଛି ଏଇ ମଥୁରା ବେଶରୁ ସେ ଆସିବେ ବୃନ୍ଦାବନ ବେଶ ଧାରଣ କରିବେ, ଗୋପବେଶ ଧାରଣ କରିବେ, କ୍ଷତ୍ରିୟ ବେଶରୁ ସେ ଆସିବେ ଗୋପବେଶକୁ ଆସିବେ। ତେଣୁ ବ୍ରଜବାସୀମାନେ ସେଇଟାକୁ ଆସ୍ୱାଦନ କରନ୍ତି। ଗୋଟେ ଶ୍ଳୋକ ଅଛନ୍ତି, ରାଧାରାଣୀ କହୁଛନ୍ତି, ଯେତେବେଳେ ଦଶମ ସ୍କନ୍ଧ ଇଏ ମଥୁରା ରଥଯାତ୍ରା କଥା ଅଛି, ଦଶମ ସ୍କନ୍ଧ 74 ଅଧ୍ୟାୟରେ, ଶ୍ଳୋକଟି 74 ନା 84 ଅଧ୍ୟାୟରେ, ଯେତେବେଳେ ଗୋଟେ ଥର ସୂର୍ଯ୍ୟ ପରାଗ ପଡ଼ିଥିଲା, ଏଥରକ ମଧ୍ୟ ସୂର୍ଯ୍ୟ ପରାଗ ପଡ଼ିଥିଲା, ସେହିଭଳି ଭାବରେ ସୂର୍ଯ୍ୟ ପରାଗ ପଡ଼ିଥିଲା, ସାରା ପୃଥିବୀର ସବୁ ଆସିଥିଲେ, ମାନେ ଋଷି ରାଜାମାନେ ବି ସେ ସବୁ ରହିଛନ୍ତି, କୃଷ୍ଣଙ୍କର ଯେଉଁମାନେ ନିଜଜନ ସବୁ ଆସିଥିଲେ। 20,800 ରାଜାଙ୍କୁ ସେ ବନ୍ଦୀମୁକ୍ତ କରିଥିଲେ, ଜରାସନ୍ଧ ତାଙ୍କୁ ବନ୍ଦୀ କରି ରଖିଥିଲା ହତ୍ୟା କରିବ ବୋଲି, ବଳ ପୁଣି ଅଧିକ ବଳ ପାଇବ ଏଇଭଳି ଭାବରେ ରଖିଥିଲା। ଭଗବାନ ଯାଇକରି ଜରାସନ୍ଧ ନୁହଁ, ନରକାସୁର ଯାହା ଯିଏକି 16,100 କନ୍ୟାଙ୍କୁ ବନ୍ଦୀ କରି ରଖିଥିଲା, ଆଗରୁ ବର୍ଣ୍ଣନା କରାଯାଇଛି, ଆଗରୁ ବର୍ଣ୍ଣନା ପରେ ଏଇଟା ପରେ ଆସିବ କଥା ଆସିବ। ଭଗବାନ ଯିବେ, କୃଷ୍ଣ ଯିବେ, ଯାଇକି ତାଙ୍କୁ ସବୁ ହତ୍ୟା କରି ନରକାସୁରକୁ ହତ୍ୟା ନରକାସୁର ନା ନା ନରକାସୁର ହଁ ଭଗବାନ ତ ବିବାହ କରିସାରିଥିବେ, ସେତେବେଳେ 8ଟି ବିବାହ କରିସାରିଥିବେ, ଆଉ 16,101 ଥର ବିବାହ କରିବେ, ସମୁଦାୟ 16,108 ରାଣୀ ହେବେ। ତେଣୁ ଇଏ ଯେଉଁ ରହିଛନ୍ତି କିଏ, ତାଙ୍କର ଯେଉଁ ପାଟରାଣୀ ହେଉଛନ୍ତି ରୁକ୍ମିଣୀ, ଦ୍ୱିତୀୟ ରାଣୀ ହେଲେ କିଏ, ଆଙ୍କର ଜାମ୍ବବତୀଙ୍କର କନ୍ୟା ଜାମ୍ବବତୀ, ଜାମ୍ବବତୀ ଜାମ୍ବବାନଙ୍କର କନ୍ୟା ଜାମ୍ବବତୀ, ଏବଂ ତୃତୀୟ ରାଣୀ ହେଲେ ସତ୍ରାଜିତଙ୍କର କନ୍ୟା ସତ୍ୟଭାମା। ସତ୍ୟଭାମା ହେଉଛି ଭୂମିର ଅବତାର, ଭୂମିର ଅବତାର ହେଉଛି ସତ୍ୟଭାମା, ଭୂମିକର ପୁତ୍ର ହେଉଛନ୍ତି ନରକାସୁର। ତେଣୁ ସତ୍ୟଭାମାକୁ ନେଇକି ଯଦି ନରକାସୁରକୁ ହତ୍ୟା କରିବେ, 20,800 ରାଜା ଦଶମ ସ୍କନ୍ଧ 73 ଅଧ୍ୟାୟରେ ବର୍ଣ୍ଣନା କରାଯାଇଛି, 20,800 ରାଜା ତାଙ୍କୁ ସ୍ତୁତି କରିବେ, କୃଷ୍ଣାୟ ବାସୁଦେବାୟ ଦେବିକୀ ନନ୍ଦନାୟ ଚ ନା ପ୍ରଣତ କ୍ଲେଶନାଶାୟ ଗୋବିନ୍ଦାୟ ନମ ନମ କୃଷ୍ଣାୟ ବାସୁଦେବ ହରେ ପରମାତ୍ମନେ। ଏ ଶ୍ଳୋକଟି ରହିଛି। 20,800 ରାଜା ସେମାନେ ସବୁ ଆସିବେ, ଏସବୁ ଆସିବେ। ଏଇ ଯେଉଁ ଦଶମ ସ୍କନ୍ଧ 84 ଅଧ୍ୟାୟରେ ଗୋଟିଏ ସୂର୍ଯ୍ୟ ପରାଗରେ, ସେ ସମୟରେ ଯୁଦ୍ଧ ହେଇନଥିଲା, ମହାଭାରତ ଯୁଦ୍ଧ ହେଇନଥିଲା, ଭଗବାନ କୃଷ୍ଣଙ୍କର 16,108 ରାଣୀ ହେଇଯାଇଥିଲେ, ଏବଂ ପାଣ୍ଡବମାନେ ବିବାହ କରିଥିଲେ, ଦ୍ରୌପଦୀଙ୍କୁ ବିବାହ କରିଥିଲେ, ଏସବୁ ହେଇଥିଲା। ଦ୍ରୌପଦୀ ଏବଂ ସେ ରାଣୀମାନଙ୍କ ବିଷୟରେ ଆଲୋଚନା ଚାଲିଛି, ଦଶମ ସ୍କନ୍ଧ 83 ଅଧ୍ୟାୟରେ ସବୁ ବର୍ଣ୍ଣନା କରାଯାଇଛି, ଏବଂ 84 ଅଧ୍ୟାୟରେ ସେଇଠି ଭଗବାନ କହୁଛନ୍ତି ଏଇ କ'ଣ ଇଏରେ, ସେଇଠି ଗୋପୀମାନଙ୍କ ସହିତ ସେ ମେଳନ ହେଇଛି, ବ୍ରଜବାସୀମାନଙ୍କ ସହିତ ଦ୍ୱାରକାବାସୀ ମଥୁରା ହସ୍ତିନାପୁରବାସୀ ସମସ୍ତଙ୍କ ମେଳନ ହେଇଛି ସେଇଠି। ତେଣୁ ସେଇଠି ବର୍ଣ୍ଣନା କରାଯାଇଛି, ଯଦି ରାଧାରାଣୀ କୃଷ୍ଣଙ୍କ ସହିତ ମିଳୁଛି ହେଇଛନ୍ତି, 82 ଅଧ୍ୟାୟରେ ଏଇଟା ବର୍ଣ୍ଣନା କରାଯାଇଛି, 82 ଅଧ୍ୟାୟରେ 84 ଅଧ୍ୟାୟରେ ଭଗବାନ ପ୍ରବଚନ ଦେଇଛନ୍ତି ଋଷିମାନଙ୍କୁ, 83 ଅଧ୍ୟାୟରେ ଦ୍ରୌପଦୀ ପ୍ରବଚନ ଦେଇଛନ୍ତି କୃଷ୍ଣଙ୍କର ରାଣୀମାନେ, କୃଷ୍ଣଙ୍କ ରାଣୀମାନେ ଦ୍ରୌପଦୀଙ୍କୁ ପ୍ରାର୍ଥନା କଲେ, କେମିତି ଆପଣ 5ଟି ଆପଣଙ୍କର ସ୍ୱାମୀ ଅଛନ୍ତି, କେମିତି ତାଙ୍କୁ ସନ୍ତୁଷ୍ଟ କରି ରଖୁଛନ୍ତି, ଆମେ 16,108 ରାଣୀକି ହେଇକରି ମଧ୍ୟ ଆମର ଗୋଟିଏ ସ୍ୱାମୀକୁ ସନ୍ତୁଷ୍ଟ କରିପାରୁନାହୁଁ, ଯେ ସବୁବେଳେ ପଳାଇ ଯାଉଛନ୍ତି ଆମଠାରୁ, ଏସବୁ କଥା ଦ୍ରୌପଦୀ ତାଙ୍କୁ ଉପଦେଶ ଦେବେ ଦଶମ ସ୍କନ୍ଧ 83 ଅଧ୍ୟାୟରେ। 82 ଅଧ୍ୟାୟରେ ଭଗବାନ ଗୋପୀମାନଙ୍କ ସହିତ ମିଳିତ ହେଇଛନ୍ତି, ସେ କଥା କୁହାଯାଇଛି। ଆହୁ ସ୍ତତି ନଳିନ ନାବ ପଦାରବିନ୍ଦମ ଯୋଗେଶ୍ୱରୀ ହୃଦି ବିଚିନ୍ତ ମଗାଧ ବୋଧୈ ସଂସାର କୂପପତିତୋତ୍ତରଣାବଲମ୍ବମ ଗେହ ଜ୍ୟୋଷ୍ଠାମପି ମନସ୍ୟୁ ଉଦିଆ ସଦାନ। ଯେଉଁ ଗୋପୀମାନେ ଦେଖୁଛନ୍ତି କୃଷ୍ଣଙ୍କୁ, କିନ୍ତୁ ସେ ସେଇଠି ଦେଖିକରି ଆନନ୍ଦ ପ୍ରାପ୍ତ ହେଉନାହାନ୍ତି, ତାଙ୍କର ଗୋପ କୃଷ୍ଣ କାହାନ୍ତି, ଗୋପବେଶବାଲା କାହାନ୍ତି, ତାଙ୍କର ବେଣୁଙ୍କର ବାଲା କାହାନ୍ତି, ନଟବର କାହାନ୍ତି, ନୃତ୍ୟବାଲା ସେଠି କ'ଣ ନୃତ୍ୟ କରୁଥିଲେ କୃଷ୍ଣ, ରାଜା ସେ ଭଗବାନ ସେ ଏସବୁ ନାହିଁ ସେଠି। ତେଣୁ ରାଧାରାଣୀଙ୍କୁ ଆଉ ସେଇଟା ଭଲ ଲାଗୁନାହିଁ, ଗୋପୀମାନଙ୍କୁ ଭଲ ଲାଗୁ, ନେଇଯାଉଛନ୍ତି କୃଷ୍ଣଙ୍କୁ ଦ୍ୱାରକାରୁ, ସେ ଯେଉଁ ରହିଥିଲେ କେଉଁଠି, ସେ ଯେଉଁ କୁରୁକ୍ଷେତ୍ର, କୁରୁକ୍ଷେତ୍ରରୁ ନେଇଯାଉଛନ୍ତି, ସେ ବୃନ୍ଦାବନକୁ ଟାଣିକି ନେଇଯାଉଛନ୍ତି। ଇଏ ରଥଯାତ୍ରା, ଇଏ ରଥଯାତ୍ରାର ରହସ୍ୟ ହେଉଛି ଏଇଟା, କେତେ ଜଣ ଜାଣୁଛନ୍ତି ରଥଯାତ୍ରା, ରଥଯାତ୍ରା କେତେ କ'ଣ କଥା ସବୁ ହେଉଛି, ଏ ରହସ୍ୟ କେତେ ଜଣ ଜାଣନ୍ତି। ତେଣୁ ଏହିଭଳି ଭାବରେ ଲୋକମାନେ କୃଷ୍ଣଙ୍କୁ, ଯଦିଓ ଏଇଠି କୁହାଗଲା ନା କାହିଁକି ସେମାନେ ଆସୁନାହାନ୍ତି, ନା କାରଣ ହେଉଛି ସେଇଟା, ସନାତନ ଗୋସ୍ୱାମୀ କୁହନ୍ତି ତତ୍ର ବ୍ରଜକ ସାମ, ବ୍ରଜବାସୀମାନଙ୍କ ଭାବ ହେଉଛି ଅଲଗା ଭାବ, ହେଉଛି ମାଧୁର୍ଯ୍ୟ ଭାବ। ବର୍ତ୍ତମାନ ଯେଉଁ ଲୀଳା ଚାଲିବ, 9 ଦିନ ଧରି ଯାତ୍ରା ଚାଲିବ, ଇଏ ହେଉଛି କ'ଣ, ଇଏ ହେଉଛି ବୃନ୍ଦାବନ ଭାବ, ବୃନ୍ଦାବନ ଭାବରେ ଭଗବାନ ପୂଜିତ ହେଉଛନ୍ତି ସେଠି, ବୃନ୍ଦାବନ ଧାରଣା, ବୃନ୍ଦାବନ ଭାବରେ। ତେଣୁ ଭଗବାନଙ୍କୁ କେହି ଦର୍ଶନ କରିପାରିବେ ନାହିଁ, ଯାହା ବି ହେଉ ଆଗରୁ ଯେଉଁଭଳି ଦର୍ଶନ କରୁଥିଲେ ସେଇଭଳି ଭାବେ ଚିନ୍ତା କରିବେ ସେମାନେ, ବ୍ରଜକ ସାମ ତତ୍ରୈବ ତତ୍ ସଂଦର୍ଶନ ଇଚ୍ଛନ୍ତି, ତେଣୁ ସେଇଠି ସେମାନେ ଚାହୁଁଛନ୍ତି ତୁମର ଦର୍ଶନ କରିବା ପାଇଁ, ସେମାନେ ଏଠି ଆସିକରି ଆପଣଙ୍କୁ କ'ଣ ଦର୍ଶନ କରିପାରିବେ, ଏଠି ତ ଆପଣଙ୍କ ଐଶ୍ୱର୍ଯ୍ୟ ଭାବ ରହିଛି, ସେ ଗୋପବେଶ କାହିଁ ଏଠି ଆପଣଙ୍କର, ହାତରେ ବେଣୁ କାହିଁ ଆପଣଙ୍କର, ଏଠି ସବୁ ରାଜବେଶ ରହିଛି, ସେଠି ସବୁ ଗୋପବେଶ ଦରକାର ତାଙ୍କର, ସେହି ବେଶ ମୋତେ ସେହି ରୂପ ଦେଖାଅ ହରି, ସନାତନ ସାଲବେଗ ବର୍ତ୍ତମାନ ରଚନା କଲେ ଗୀତ, ସେହି ରୂପରେ ଭକ୍ତ ଯିଏ ଭଗବାନଙ୍କ ସେହି ରୂପ ରହିଛି ଭାବ, ତୃତୀୟ ସ୍କନ୍ଦ ନବମ ଅଧ୍ୟାୟରେ ଏଇଟା ବ୍ରହ୍ମା କହୁଛନ୍ତି, ଭଗବାନଙ୍କୁ ସ୍ତୁତି କରୁଛନ୍ତି, ସୃଷ୍ଟି ଆରମ୍ଭ କରିବି ସେଥିପାଇଁ ବ୍ରହ୍ମାଙ୍କୁ ଭଗବାନ ସ୍ତୁତି କରିଛନ୍ତି। ତ୍ୱଂ ଭକ୍ତି ଯୋଗ ପରିଭାବିତ ସରୋଜ ଆଶିଷ ଦେଖିତ ପଥ ନନାଥ ପୁଂସା ଯଦ୍ୟଧିଆତ ଉରୁଗାୟ ବିଭାବୟନ୍ତି ତତ୍ତଦ୍ବପୁ ପ୍ରଣୟ ସେ ସଦନୁଗ୍ରହାୟ। ତତ୍ତଦ୍ବପୁ, ସେହି ବପୁ ଦରକାର ଯିଏ ଯେଉଁଭଳି ଭାବରେ ଭଗବାନଙ୍କ ସହିତ ସମ୍ବନ୍ଧିତ ରହିଛନ୍ତି, ସେହିଭଳି ଭାବରେ ସେହି ରୂପକୁ ଭଜନ କରିବେ ସିଏ। ଆମର କୁହାଯାଏ ଯେଉଁ ହନୁମାନଜୀ ଭଗବାନଙ୍କର ରାମଚନ୍ଦ୍ରଙ୍କ ରୂପ ଦର୍ଶନରେ ମୁଗ୍ଧ ହୋଇଛନ୍ତି। ତେଣୁ ଭଗବାନ ଥରେ ପଠେଇଲେ ଗରୁଡ଼ଙ୍କୁ, ଯାହା ଖବର ଦେବ ହନୁମାନଙ୍କୁ ଆସିବା ପାଇଁ। ଦ୍ୱାରକାରେ ଥିଲାବେଳେ ଗୋଟେ ଲୀଳା ହୋଇଥିଲା। ହନୁମାନ ଗରୁଡ଼ ଯିଏ କହିଲେ, ଯେତେ କହିଲେ ସେ ଶୁଣିଲେ ନାହିଁ। ବେଶୀ ଇଏ କରିବାରୁ ମାରିଦେଲେ, ଗୋଟେ ଲାଙ୍ଗୁଡ଼ରେ ଗୋଟେ ଛାଟ ମାରିଦେଲେ, ଯାଇକି ଗୁଡ଼ିକି ପଡ଼ିଲେ ସେଠି ଦ୍ୱାରକାରେ, ଶୁଣିଲେ ନାହିଁ। କୃଷ୍ଣ ଡାକୁଛନ୍ତି, ଶୁଣିଲେ ନାହିଁ। ତେଣୁ ଭଗବାନ ଯେତେବେଳେ ଜାଣିଲେ ଏଇଭଳି ଭାବେ ଘଟଣା, କହିଲେ ତୁମେ କ'ଣ କହିଲେ, ନା କୃଷ୍ଣ ଡାକୁଛନ୍ତି ବୋଲି ଭଗବାନ ଡାକୁଛନ୍ତି, ନା 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 ଦ୍ୱାରକାଧୀଶ ନୁହଁ, ତୁମେ କହିବ ରାମଚନ୍ଦ୍ର ଡାକୁଛନ୍ତି, ଡାକ ଭଗବାନ ରାମଚନ୍ଦ୍ର। ତେଣୁ ପୁଣି ଆସିଲେ ଗରୁଡ଼ ଆସିଲେ, ହନୁମାନ ଆଉ ଚାହୁଁନାହାନ୍ତି। ତେଣୁ ଗରୁଡ଼ଜୀ କହିଲେ, ଭଗବାନ ରାମଚନ୍ଦ୍ର ଡାକୁଛନ୍ତି ଆପଣଙ୍କୁ। ଭଗବାନ ରାମଚନ୍ଦ୍ର ମୋତେ ଆଗରୁ କାହିଁକି କହିଲେ ନାହିଁ? ହଁ ପ୍ରଭୁ ଆସନ୍ତୁ, ମୋର କାନ୍ଧରେ ବସନ୍ତୁ, ମୁଁ ଆପଣ ନେଇ, ନା ତୁମେ ଚାଲ ମୁଁ ଯାଉଛି କହିକି, ଗରୁଡ଼ଙ୍କର ବହୁତ ସ୍ପିଡ଼ ରହିଛି, ତା'ଠାରୁ ଅଧିକ ସ୍ପିଡ଼ରେ ହନୁମାନ ଯାଇ ପହଞ୍ଚିଗଲେ। ଗରୁଡ଼ଜୀ ଆଉ ପୂର୍ବରୁ ହନୁମାନ ଯାଇ ପହଞ୍ଚି ଯାଇଛନ୍ତି ଭଗବାନ ଦ୍ୱାରକାଧୀଶରେ। ଭଗବାନ କୃଷ୍ଣ ବଳରାମ ଆଉ ଯେଉଁ ରହିଛନ୍ତି ରୁକ୍ମିଣୀ ଆଉ ନାହାନ୍ତି ସେଠି। କୃଷ୍ଣ ହେଇଯାଇଛନ୍ତି ରାମଚନ୍ଦ୍ର, ବଳରାମ ହେଇଛନ୍ତି ଲକ୍ଷ୍ମଣ, ଏବଂ ରୁକ୍ମିଣୀ ହେଇଛନ୍ତି ସୀତା। ଏଇଭଳି ଭାବରେ ଯେଉଁ ହନୁମାନ ଯେଉଁ ରହିଛନ୍ତି, ଆମର ସେଠି ଫଟୋ ରହିଛି, ହନୁମାନ ସେଠି ବସିଯାଇଛନ୍ତି ତାଙ୍କ ପାଖରେ। ଶ୍ରୀନାଥ ଜାନକୀନାଥ ଅଭେଦ ପରମାତ୍ମନି ମମ ଜୀବନ ସର୍ବସ୍ୱ ରାମ ରାଜୀବ ଲୋଚନ। ଶ୍ରୀନାଥ ଆଉ ଜାନକୀନାଥ ଭିତରେ କୌଣସି ତଫାତ୍ ନାହିଁ, କିନ୍ତୁ ମମ ଜୀବନ ସର୍ବସ୍ୱ, ମୋର ହେଉଛନ୍ତି ରାମ ରାଜୀବ ଲୋଚନ। ଯାହାଙ୍କର ଯେଉଁ ଭାବ ଅଛି, ସେହି ଭାବରେ ଭଗବାନ ତାଙ୍କ ପାଖରେ ଉପସ୍ଥିତ ହେବେ, ଭକ୍ତର ଭଗବାନଙ୍କ ଭାବ ଚାଲିବ। ଏଇଭଳି ଭାବରେ ରଥଯାତ୍ରା କଥା ରହିଛି। ତେଣୁ ଆମକୁ ଆରମ୍ଭ କରିଥିଲୁ ଆମେ ଏଇ ଭଗବାନଙ୍କର ଏଇ ଯେଉଁ ଭ୍ରମର ଗୀତ ଦଶମ ସ୍କନ୍ଧ 47 ଅଧ୍ୟାୟ କଥା, ଏଇଟା ଆରମ୍ଭ ହୋଇଥିଲା। ଏଇଟା ହେଲା ଜୁନ୍ ମାସ, ମେ ଫାଷ୍ଟରେ ଆରମ୍ଭ ହୋଇଥିଲା ଭ୍ରମର ଗୀତ। ଆଜି ଶେଷ ହେଲା 55 ଡେଜ୍। 55 ଡେଜ୍ରେ ଆମେ 69 ଶ୍ଲୋକ କହିଲେ। ତେଣୁ ଏହିଭଳି ଭାବରେ ଆଜି ଭ୍ରମର ଗୀତ ଶେଷ ହେଲା। ତେଣୁ ଆମର କଥା ଗୋଟେ ବିଶ୍ରାମ ଦେବା। ଜୟ ଶ୍ରୀମଦ୍ ଭାଗବତମ୍ କି ଜୟ ଶ୍ରୀ ପ୍ରଭୁପାଦ ମହାରାଜ କି ଜୟ ଶ୍ରୀ ଗୁରୁଦେବ କି ଗୌରଭଚନ୍ଦ କି ନିଦାୟ ଗୌର ପ୍ରମାନନ୍ଦେ। ଜଗନ୍ନାଥ ଜୟ କରିଦେଲି ଆଉ କ'ଣ।